भगवते वासुदेवाय श्रीमद्भागवतम दशम स्कंध कोड़ी अध्याय श्लोक सोल शब्द गोटे श्लोक पाठ कर मार्गा बहु संदिग्धा मार्गा बहु संदिग्धा श्रोणी छन्नाय संस्कृता संस्कृत नाभ्य समाना श्रुतयो नाभ्य समाना श्रुतयो द्विजयि कालेन चाहतः द्विजयि कालेन चाहतः मार्गा बहु संदिग्धा श्रोणीश्चन्नाय संस्कृतः नाभ्यसमाना श्रुतयो द्विजयि कालेन चाहता কারণ শব্দ সে আসছে যাই হোক আমি শব্দ পড়া মার্গ পথ সবু ববু এলা সন্দিগ্ধ সন্দেহর বিষয় তৃণে তৃণ দ্বারা ছন্না আচ্ছাদিত ই বাস্তবিক অসংস্কৃত অপরিষ্কৃত নাভ্যসমান অধ্যয়নরত নই শ্রুত শ্রুতিশাস্ত্র দ্বিজয়ী ব্রাহ্মণ দ্বারা কালীন সময়ক্রমে চং আহতা দূষিত সুবাদ বর্ষা ঋতুরে পরিষ্কৃত নই পথ ঘাস ও গুণ দ্বারা আচ্ছাদিত হয়ে পড়ে এবং বাট খোঁজি বাহার করা কষ্টকর হয়ে পড়ে এই পথগুলিক ধর্মশাস্ত্র গ্রন্থ পড়ি যেগুলিক ব্রাহ্মণ মানে অধ্যয়ন নকর ফলরে দূষিত হুয়ে এবং কাল প্রভাবে আচ্ছাদিত হয়ে পড়ে এসব বাবদ নাই পরস্পর পাঠ করা লোক লোকবন্ধুষু মেঘেষু বিদ্যুৎসৌদা স্থৈর্যন্ন চক্রু কামিন্য পুরুষেষু গুণেশু এব অর্থাৎ মেঘ যদিও সমস্ত জীবনকর শুভাকাঙ্ক্ষী বন্ধু ঘনিষ্ঠ সম্পর্ক প্রতি অস্থিরতা কারণর বিদ্যুৎ খণ্ডে বাদলর আখণ্ডে বাদলক স্থানান্তরিত হুয়ে ঠিক যেপর কামার্থা রমণী মানে গুণবান পুরুষ প্রতি অবিশ্বাস হয়ে উঠাতে এসব ভাবার্থে শ্রী প্রভুপাদ মহারাজ কোথাও অবশ্য প্রভুপাদ মহারাজ শিষ্য মানে কোথায় যে শ্রী প্রভুপাদ মন্ত্র দিয়েছেন যে বর্ষাকালে মেঘ মধ্যে বিদ্যুৎ খেলি বুলুথায় এই দৃশ্যমান বিষয়টি জনে কামার্থা রমণী সহ তুলনা করা হয়েছে মেঘ জলবর্ষণ করে বহু জীবন সহ মনুষ্য মানুষ খাদ্য দান করে গুণবান পুরুষ সেইপরি তা পরিবার সদস্য মানুষ ও তার যদি কিছু প্রতিষ্ঠান থাকে ସେଥିରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ କରି ବହୁ ପ୍ରାଣୀମାନଙ୍କର ଭରଣ ପୋଷଣ କରେ। ଦୁର୍ଭାଗ୍ୟବଶତଃ ତାଙ୍କର ସ୍ତ୍ରୀ ଯଦି ତାଙ୍କୁ ତ୍ୟାଗ କରି ଚାଲିଯାଏ ତାହେଲେ ତାଙ୍କ ଜୀବନ ବିସ୍ଫୋରିତ ହୋଇପଡ଼େ, ସେତେବେଳେ ତାଙ୍କର ସମସ୍ତ ପରିବାର ବିନଷ୍ଟ ହୋଇଯାଏ। ତାଙ୍କର ପୁଅ ଝିଅମାନେ ଏପଟ ସେପଟ ହୋଇଯାଆନ୍ତି କିମ୍ବା ତାଙ୍କର ପ୍ରତିଷ୍ଠାନ ସବୁ ବନ୍ଦ ହୋଇଥାଏ ଏବଂ ତା ଫଳରେ ସବୁକିଛି ଗୋଳମାଳିଆ ହୋଇଯାଏ। ତେଣୁ ନିର୍ଦ୍ଦେଶ ଦିଆଯାଇଛି ଯେ କୌଣସି ସ୍ତ୍ରୀ ଯଦି କୃଷ୍ଣ ଭାବନାରେ ଉନ୍ନତି କରିବାକୁ ଚାହେଁ ତାହେଲେ ସେ ଯେପରି ଶାନ୍ତିପୂର୍ଣ୍ଣ ଭାବରେ ତା ସ୍ୱାମୀ ସହିତ ବସବାସ କରେ ଏବଂ କେତେବେଳେ ହେଲେ ଯେପରି ସେମାନଙ୍କର ବିବାହ ବିଚ୍ଛେଦ ନ ହୁଏ ତାହା ଲକ୍ଷ୍ୟ କରିବା ଜରୁରୀ। ସ୍ୱାମୀ ଓ ସ୍ତ୍ରୀଙ୍କର କର୍ତ୍ତବ୍ୟ ଅସଙ୍ଗତ ଯୌନ ଜୀବନକୁ ନିୟନ୍ତ୍ରଣ କରିବା ଏବଂ କୃଷ୍ଣ ଭାବନ ମୃତ୍ୟୁରେ ମନକୁ ଏକାଗ୍ର କରି ରଖିବା ଯାହାଦ୍ୱାରା ସେମାନଙ୍କ ଜୀବନ ସାର୍ଥକ ହେବ। ଏହି ଜଳଜଗତରେ ଜଣେ ଯେ ପୁରୁଷ ସ୍ୱାଭାବିକ ଭାବେ ସ୍ତ୍ରୀ ସଙ୍ଗ କରନ୍ତି ଏବଂ ଜଣେ ସ୍ତ୍ରୀ ମଧ୍ୟ ସ୍ୱାଭାବିକ ଭାବରେ ପୁରୁଷ ସଙ୍ଗ କାମନା କରେ। ସେମାନେ ଯେତେବେଳେ ମିଳିତ ହୁଅନ୍ତି ସେତେବେଳେ କୃଷ୍ଣ ଭାବନାରେ ଯୁକ୍ତ ହୋଇ ସେମାନେ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବା ଦରକାର ଏବଂ କେତେବେଳେ ହେଲେ ବି ଖଣ୍ଡେ ମେଘରୁ ଆଉ ଖଣ୍ଡେ ମେଘ ଆଡ଼କୁ ବିଦ୍ୟୁତ ଚାଳନ କରି ଉଚ୍ଛୃଙ୍ଖଳ ହେବା ଉଚିତ ନୁହେଁ। ଆମର ଏଇ ଦଶମସ୍କନ୍ଧ 20 ଅଧ୍ୟାୟରେ ଆମର ଭଗବାନଙ୍କର ବୃନ୍ଦାବନ ଧାମର ଲୀଳା ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେତେବେଳେ ବସାଇ ସେତେବେଳେ ବିଭିନ୍ନ ଋତୁର ମଧ୍ୟ ବର୍ଣ୍ଣନା କରିଛନ୍ତି। ଆ ପୂର୍ବରୁ ଗ୍ରୀଷ୍ମ ଋତୁ ବିଷୟରେ ବର୍ଣ୍ଣନା କରାଯାଇଥିଲା, ଭଗବାନ କେମିତି କାଳିଆ ଜଳରେ କାଳିଆ ଦମନ କରିଥିଲେ, କାଳନ୍ତୀ ଜଳରେ କାଳିଆ ଦମନ ଦମନ କରିଥିଲେ ଏବଂ କେମିତି ବନରେ ଅଗ୍ନି ହୋଇଯାଇଥିଲା, ଅଗ୍ନିକୁ ନିର୍ବାପ୍ତ କରିଥିଲେ ଭଗବାନ, ଅଗ୍ନିକୁ ପାନ କରିଥିଲେ। ଏସବୁ ଗ୍ରୀଷ୍ମକାଳର ଲୀଳାକୁ ବର୍ଣ୍ଣନା କରିସାରିଲା ପରେ ସୁଖଦେବ ସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ବର୍ଷା ଋତୁ ଏବଂ ଶରତ ଋତୁ ବିଷୟରେ ବର୍ଣ୍ଣନା କରିଛନ୍ତି। ତେଣୁ ଏ ବର୍ଷା ଋତୁରେ ଯେଉଁ ବିଭିନ୍ନ ପ୍ରକାର ଘଟଣା ଦେଖୁଛନ୍ତି, ଆମେ ପିଲାଦିନେ ବର୍ଷା ଋତୁର ଲେଖୁଥିଲୁ, ରଚନା କରୁଥିଲୁ, ରଚନା ଲେଖୁଥିଲୁ, ଏସେ ଲେଖୁଥିଲୁ ବର୍ଷା ଋତୁର। ତେଣୁ ଏଇ ଯେଉଁ ପ୍ରକୃତି ରହିଛି ବୃନ୍ଦାବନର ଯେଉଁ ପ୍ରକୃତ ପ୍ରକୃତି, ଇଏ ହେଉଛି ଅପ୍ରାକୃତ ଜଗତ। ପ୍ରକୃତରେ ଆମେ ଜାଣିପାରିବା ନାହିଁ କିନ୍ତୁ ଇଏ ହେଉଛି ଅପ୍ରାକୃତ ଜଗତ। ଭଗବାନ ଯେତେବେଳେ ଆସନ୍ତି ଭଗବାନଙ୍କ ସହିତ ତାଙ୍କର ଧାମ ମଧ୍ୟ ଆସନ୍ତି, କିନ୍ତୁ ଯାହା ହେଉ ଏଇ ପ୍ରାକୃତ ଜଗତ ସେ ଅପ୍ରାକୃତ ଜଗତର ଗୋଟିଏ ପ୍ରତିଫଳନ। ଭଗବତ୍ଗୀତା 15 ଅଧ୍ୟାୟରେ ଭଗବାନ ସେ କଥା କହୁଛନ୍ତି, ଉର୍ଦ୍ଧ ମୂଳ ମଦ ଶାଖ ମତ୍ସ୍ୟତ୍ୱ ପ୍ରାହୋରଭ୍ୟମ ଛନ୍ଦାଂଶ ବିଶ୍ୱପ୍ରଣାମୀ ଯସ୍ତମ ବେଦ ସବେଦବି। ଏ ଭୌତିକ ଜଗତକୁ ଭଗବାନ ଅର୍ଜୁନଙ୍କ ପାଖରେ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେତେବେଳେ କହୁଛନ୍ତି, ଅର୍ଜୁନ ପ୍ରକୃତରେ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଜାଣନ୍ତି ଏ ଭୌତିକ ଜଗତ ଗୋଟିଏ ଓରଟା ବୃକ୍ଷ ଭଳି, ଉର୍ଦ୍ଧ ମୂଳ ଯେଉଁ ବୃକ୍ଷର ଏଭଳି ଗୋଟିଏ ଅଶୁଦ୍ଧ ବୃକ୍ଷ ଯାହାର ମୂଳ ସବୁ ଉର୍ଦ୍ଧ୍ୱକୁ ରହିଛି, ଅଧର ଶାଖା ପ୍ରଶାଖା ସବୁ ନିମ୍ନକୁ ରହିଛି। ତେଣୁ ଏଭଳି ବୃକ୍ଷ କେଉଁଠି ପାଇବା? ଭଗବାନ ମହାରାଜ କହୁଛନ୍ତି, ଯେତେବେଳେ ଆମେ ଗୋଟେ ଜଳାଶୟକୁ ଯିବା, ଗୋଟେ ପୁଷ୍କରିଣୀ ବା ଗୋଟେ ନଦୀ ବନ୍ଧକୁ ଯିବା, ସେତେବେଳେ ଦେଖିବା ସେ ବନ୍ଧରେ ଯେଉଁ ଗଛ ରହିଛି ତା'ର ଯେତେବେଳେ ପ୍ରତିଫଳନ ଦେଖିବା ଜଳରେ, ଯେତେବେଳେ ଦେଖିବା ସେ ବରଟା ବୃକ୍ଷ ଭଳି ରହିଛି। ତେଣୁ ସେହିଭଳି ଭାବରେ ଏ ଭୌତିକ ଜଗତ ଯେଉଁ ଚିତ୍ ଜଗତ ରହିଛି ତା'ର ଗୋଟିଏ ପ୍ରତିଫଳନ, ବିକୃତ ପ୍ରତିଫଳନ। କିନ୍ତୁ ଭଗବାନ ଯେତେବେଳେ ବୃନ୍ଦାବନ ଧାମରେ ଲୀଳା କରନ୍ତି ସେ ବୃନ୍ଦାବନ ପ୍ରକୃତରେ ଅପ୍ରାକୃତ ଧାମ, ବୃନ୍ଦାବନ ରମ୍ୟ ସ୍ଥାନ ଦିବ୍ୟ ଚିନ୍ତା ମଣି ଧାମ। ବୃନ୍ଦାବନ ହେଉଛି ଦିବ୍ୟ ଧାମ, ଭଗବାନଙ୍କ ସବୁ କିଛି ଦିବ୍ୟ, ଜନ୍ମ କର୍ମ ଚେତି ଦିବ୍ୟମ ଏବଂ ଯେ ବ୍ୟକ୍ତି ତତ୍ତ୍ୱତ ଭଗବାନଙ୍କ ସବୁ ହେଉଛି ଦିବ୍ୟ। ତେଣୁ ଭଗବାନଙ୍କ ଧାମ ମଧ୍ୟ ଦିବ୍ୟ, କିନ୍ତୁ ଯାହା ହେଉ ଯେଉଁମାନଙ୍କର ସେ ଦିବ୍ୟ ଚକ୍ଷୁ ପ୍ରାପ୍ତ ହୋଇନାହାନ୍ତି, ଯେମିତି ଭଗବଦ୍ଗୀତାରେ ଅର୍ଜୁନକୁ ଭଗବାନ ଦିବ୍ୟ ଚକ୍ଷୁ ଦେଇଛନ୍ତି, ଦିବ୍ୟାଙ୍ଗ ଦଦାମି ଚକ୍ଷୁ ପଶ୍ଚିମେ ଯୋଗମେଶ୍ୱର, ଦିବ୍ୟ ଚକ୍ରେ ଜଣେ ବୃନ୍ଦାବନର ପ୍ରକୃତ ସ୍ଥିତିକୁ ବୁଝିପାରିବା। ଆମେ ସେଦିନ କହିଥିଲେ କେମିତି ଯେଉଁ ରହିଛନ୍ତି ରାଜା ଆକବର, ସେ ଦେଖିଲେ ବୃନ୍ଦାବନ ଧାମ କିଭଳି ରହିଛି, ଯେଉଁ ତାଙ୍କର ଗୁରୁଙ୍କର କୃପାରୁ ସେ ଦେଖିପାରିଲେ। ତେଣୁ ସେହିଭଳି ଭାବରେ ବୃନ୍ଦାବନକୁ ସମସ୍ତେ ଜାଣିପାରିବେ ନାହିଁ, ଯାହା ହଉ ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜଙ୍କ ଜଣେ ଭକ୍ତ, ଶୁଦ୍ଧ ଭକ୍ତ, ସେମାନେ ଦିବ୍ୟ ଧାମକୁ ସ୍ୱରୂପକୁ ଦେଖିପାରିବେ, ଜାଣିପାରିବେ। ତେଣୁ ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ଯେଉଁଭଳି ଭାବରେ ବର୍ଷା ଋତୁର ବର୍ଣ୍ଣନା କରାଯାଇଛି, ଏ ବର୍ଷା ଋତୁର ବର୍ଣ୍ଣନାରେ ମଧ୍ୟ ସୁଖଦେବ ଗୋସ୍ୱାମୀ ଏହିସବୁ ବିଭିନ୍ନ ଉପମା ସବୁ ଦେଉଛନ୍ତି, ବିଶେଷ ଭାବରେ ଭକ୍ତିର ଉପମା ସବୁ ଦେଉଛନ୍ତି। ତେଣୁ ଏ ଶ୍ଳୋକରେ କହୁଛନ୍ତି ଯେ ମାର୍ଗା ବହୁ ସନ୍ଦିଗ୍ଧା, ବର୍ଷା ଦିନରେ ଆପଣ ଦେଖିଥିବେ ଚାରିଆଡ଼େ ସବୁ ଘାସ ଉଠି ଯାଇଥିବ, ଘାସ ଉଠି ଯାଇଥିବ, ଯେଉଁ ଚଲାପଥ ସବୁ ରହିଛି ସେ ଚଲାପଥରେ ଆଉ ଦୁଶିବ ନାହିଁ, ଚଲାପଥ ଅଛି କି ନାହିଁ ଜାଣିହେବ ନାହିଁ। ମାର୍ଗା ବହୁ ସନ୍ଦିଗ୍ଧା, ଯଦିଓ ସେ ବାଟଟା ବର୍ଷା ଦିନ ଚାଲିଗଲା ପରେ ସେ ଘାସ ଭିତରେ ଚାଲି ନଷ୍ଟ ହୋଇଯିବ ବା ମରିଯିବ, ସେତେବେଳେ ଆମେ ସେ ଚଲାପଥରୁ ଦେଖିପାରିବା, କିନ୍ତୁ ଯେତେବେଳେ ତା ଉପରେ ଘାସ ଉଠିଯିବ ସେଇଟାକୁ ଆମେ ଜାଣିପାରିବା ଯେଉଁ ରାସ୍ତା ଥିଲା କି ନାହିଁ, ସନ୍ଦେହ ଆସିବ। ମାର୍ଗା ବହୁ ସନ୍ଦିଗ୍ଧା, କାହିଁକି ନା ତୁଣେଇ ଛନ୍ନା ଅସସ୍କୃତା, ତୁଣେଇ ଛନ୍ନେଇ ଅସସ୍କୃତ, ତୁଣେଇ ଛନ୍ନା ତୁଣ ବର୍ଷା ଋତୁ ଆସିଲେ ଘାସ ଭିତରେ ଉଠିବ, ଏ ଘାସ କେମିତି ଉଠୁଛି, ଏ ଯେଉଁ ବର୍ଷା ମାଧ୍ୟମରେ ସବୁ ଜୀବମାନେ ଆସୁଛନ୍ତି, ବର୍ଷା ମାଧ୍ୟମରେ ସବୁ ଜୀବମାନେ ଆସୁଛନ୍ତି, ତେଣୁ ଏଇ ଯେଉଁ ସ୍ଥାବର ଯେଉଁ 20 ଲକ୍ଷ ପ୍ରକାର ସ୍ଥାବର ରହିଛନ୍ତି ସେମାନେ ଏଇ ବର୍ଷା ମାଧ୍ୟମରେ ଆସୁଛନ୍ତି, ସେ ଜୀବମାନେ ବର୍ଷା ମାଧ୍ୟମରେ ଆସି ସେ ପୁଣି ତାଙ୍କର ଅଙ୍କୁରୋଦ୍ଗମ ହେଉଛି, ସେମାନେ ଘାସରେ ପରିଣତ ହେଉଛନ୍ତି। ତେଣୁ ବର୍ଷା ଦ୍ୱାରା ବହୁତ କିଛି ହେଉଛି, ବର୍ଷା ଦ୍ୱାରା ଖାଲି ଯେ ପାଣି ଆସୁଛି ତାହା ନୁହଁ। ଭାଗବତ ଦଶମ ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟରେ ଯେତେବେଳେ ସୁତ ଗୋସ୍ୱାମୀ ଯୁଧିଷ୍ଠିର ମହାରାଜଙ୍କର ରାଜ୍ୟ ବିଷୟରେ ବର୍ଣ୍ଣନା କରୁଛନ୍ତି, ସେତେବେଳେ ସେ କହିଛନ୍ତି କଥା, କାମଂ ଗବସ୍ୟ ପର୍ଜନ୍ୟ ସର୍ବକାମ ଦୁଃଖାମୟୀ ଶିଶିସୂକ୍ଷ୍ମ ପ୍ରଦାନ ଗାବ କୟ ସ୍ୱଧି ଶ୍ରୁତି ମୁଦା। କାମଂ ଗବସ୍ୟ ପର୍ଜନ୍ୟ, ଯେତେ ଜୀବ ଅଛନ୍ତି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ଯାହା ଯାହା କାମନା ସେସବୁ କାମନା ଏଇ ପର୍ଜନ୍ୟ ବା ବୃଷ୍ଟି ଦ୍ୱାରା ପୂର୍ଣ୍ଣ ହେଉଛି, କାମଂ ଗବସ୍ୟ ପର୍ଜନ୍ୟ। ତେଣୁ ବର୍ଣ୍ଣନା କରାଯାଇଛି ଯେଉଁ ରୋହିଣୀ ନକ୍ଷତ୍ରରେ ଯେଉଁ ବର୍ଷା ପଡ଼ିଲେ ସମୁଦ୍ର ମୁଖରେ ପଡ଼ିଲେ ସେଇ ବିରାଟ ସୃଷ୍ଟି କରୁଛି, ବିଭିନ୍ନ ପ୍ରକାର ଯେଉଁ ଖଣିଜ ପଦାର୍ଥ ସବୁ ରହିଛି ଏଇ ବର୍ଷା ମାଧ୍ୟମରେ ଆସୁଛି, ଏବଂ ଜୀବମାନେ ମଧ୍ୟ ଏଇ ବର୍ଷା ମାଧ୍ୟମରେ ଆସୁଛନ୍ତି। କ୍ଷୀଣି କୁନି ମର୍ତ୍ତ୍ୟ ଲୋକଙ୍କ ବିଶନ୍ତି, ଭଗବତରେ ନବମ ଅଧ୍ୟାୟରେ ଭଗବାନ କହିଛନ୍ତି, ଯେଉଁମାନେ ଉନ୍ନତ ଲୋକକୁ ଯାଆନ୍ତି ତାଙ୍କର ଯେତେବେଳେ ପୁଣ୍ୟକ୍ରମ ସରିଯାଏ ସ୍ୱର୍ଗଲୋକଙ୍କ ବିଷାଣ କ୍ଷୀଣେ ପୁଣ୍ୟେ ମର୍ତ୍ତ ଲୋକଙ୍କ ବିଷନ୍ତି, ତାଙ୍କର ଯେତେବେଳେ ପୁଣ୍ୟ କ୍ଷୀଣ ହେଇଯାଏ ସେତେବେଳେ ସେମାନେ ପୁଣି ମର୍ତ୍ତ ଲୋକକୁ ଆସନ୍ତି, କିଭଳି ଆସନ୍ତି ଏ ବର୍ଷା ମାଧ୍ୟମରେ ସେମାନେ ଆସନ୍ତି। ତେଣୁ ବର୍ଷା ଯେତେବେଳେ ହେଇଯାଉଛି ସେତେବେଳେ ବିଭିନ୍ନ ସ୍ଥାନରେ ଘାସ ସବୁ ଉଠିଯାଉଛି, ଘାସ କେହି ନ ଲଗେଇଲେ ମଧ୍ୟ ଘାସ ଉଠିଯାଉଛି, ବର୍ଷା ମାଧ୍ୟମରେ ସେମାନେ ସବୁ ଆସୁଛନ୍ତି, ସେ ଜୀବମାନେ ଆସୁଛନ୍ତି ସବୁ। ତେଣୁ ଏ ଯେଉଁ ଘାସ ଉଠିଗଲା ପରେ ସେ ରାସ୍ତାଟା ଆଉ ଜଣାପଡ଼ୁନି, ମାର୍ଗା ବହୁ ଏଠି ରାସ୍ତାରେ ଥିଲା କି ଏଭଳି ସନ୍ଦେହ ଆସୁଛି, ଠିକ ଭାବରେ କାରଣ ଯେହେତୁ ତୃଣ ତୁଣେଇ ଛନ୍ନା ଅସଂସ୍କୃତା, ତୃଣଟାକୁ ଯଦି ସଫା କରିଦିଅନ୍ତି ତାହେଲେ ଜଣାପଡ଼ନ୍ତା, ଅସଂସ୍କୃତ ତୁଣେଇ ଛନ୍ନା ତୁଣେଇ ଯେହେତୁ ଘାସ ହେଇଯାଇଛି ତେଣୁ ଜାଣିବନି ଏପଟେ ରାସ୍ତା ଥିଲା କି ନାହିଁ। ତେଣୁ ତାର ଉପମା ଦେଉଛନ୍ତି ସୁଖଦେବ ଗୋସ୍ୱାମୀ କାହା ସହିତ ନା ନାଭ୍ୟସ ମହାନ ଶ୍ରୁତୟ, ଶ୍ରୁତୟ ଶ୍ରୁତିଶାସ୍ତ୍ର, କାହିଁକି ତାକୁ ଶ୍ରୁତି କହିଲେ ଶ୍ରୁତି କହିଲେ କାରଣ ସେ ଶୁଣିକି ମନେ ରଖୁଥିଲେ, ଅଧ୍ୟୟନ ଆରମ୍ଭ ହେଲା କେଉଁଠୁ ଆପଣ ପ୍ରଶ୍ନ ଥିଲେ ନା ପ୍ରଶ୍ନ ଯେ ମହାପ୍ରଭୁଙ୍କ ସମୟରେ କାଳୀ କେଉଁଠି ଆସ ସେତେବେଳେ କାଗଜ ବାହାରିଥିଲା କି, କାଗଜ ବାହାରିଥିଲା ବିସି ମାନେ ଯୀଶୁକୃଷ୍ଣଙ୍କର ଜନ୍ମ ପୂର୍ବରୁ କାଗଜର ଉଦ୍ଭାବନ ହୋଇଥିଲା, ଚାଇନାରେ ହୋଇଥିଲା, ସେଇଟା ଆପଣ ନେଟ୍ରେ ଦେଖିଲେ, ରୂପକୋଷଣରେ ଯେଉଁ ଲେଖୁଥିଲେ ତାଳପତ୍ର ଲେଖିଲେ କାହିଁକି ସେଟା ସବୁବେଳେ ସଂରକ୍ଷିତ ରହିବ, କାଳିରେ ସବୁବେଳେ ରହିପାରିବ ନାହିଁ କେଉଁ ଜିନିଷ, ସେଥିପାଇଁ ଲେଖନୀରେ ଲେଖା ହେଉଛି, ତାଳପତ୍ରରେ ଲେଖନୀ ଲେଖା ହେବା ଦ୍ୱାରା ସେଟା ବହୁତ ବର୍ଷ ପାଇଁ ରହିବ, ସେଥିପାଇଁ ସେମାନେ ଦେଖୁଥିଲେ କାରଣ କାଳୀର ବ୍ୟବହାର ଯୀଶୁଖ୍ରୀଷ୍ଟ ପୂର୍ବରୁ ହେଇଛି ସେଇଟା ବିସି ବୋଲି କୁହାଯାଉଛି ବିସି ଯୀଶୁଖ୍ରୀଷ୍ଟ ଜନ୍ମ ପୂର୍ବରୁ କାଗଜ ବ୍ୟବହାର ଆସି ହେଇଯାଇଛି ତେଣୁ ମହାପ୍ରଭୁ ସେମାନଙ୍କ କାଗଜ ଥିଲା ସେ କାଳୀରେ ଲେଖୁଥିଲେ ଯେଉଁଥିପାଇଁ ତାଙ୍କ ଶରୀରରେ କାଳି ସବୁ ପଡ଼ିଯାଇଥିଲା ତେଣୁ ମୁଁ ଯେଉଁ କହୁଥିଲି ସତ୍ୟ ତ୍ରେତା ଦ୍ୱାପର ଏ ତିନି ଯୁଗରେ ଶାସ୍ତ୍ର ଲିଖନ ଲେଖା ନଥିଲା କେବଳ ଶୁଣିକିରି ମନୁଷ୍ୟ ପାଇଁ ସ୍ତୁତୟା ଶବ୍ଦ କୁହାଯାଉଛି ବେଦକୁ ଶ୍ରୁତି ବୋଲି କୁହାଯାଉଛି କେବଳ ଶୁଣିକିରି ମନେ ରଖୁଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ସେତେବେଳେ ଏତେ ଉନ୍ନତ ଥିଲା କ'ଣ ନା ଏଇ ଯେଉଁ ସ୍ମୃତି ଶକ୍ତି ଏତେ ଉନ୍ନତ ଥିଲା ଶୁଣିକିରି ମନେ ରଖୁଥିଲେ ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଛନ୍ତି ବା ସୁଖଦେବ ଗୋସ୍ୱାମୀ ଯେଉଁ କହୁଛନ୍ତି ଭାଗବତଙ୍କୁ ସେ କହୁଥିଲେ ବହି ଲେଖା ନଥିଲା ସେ ତାଙ୍କ ମନକୁ ସବୁ କହୁଛନ୍ତି ସବୁ ମନେ ରଖିଥିଲା ତାଙ୍କର 18,000 ଶ୍ଳୋକ ମନେ ରଖିଥିଲେ ସୁଖଦେବ ଗୋସ୍ୱାମୀ ଆହୁରି ଅନେକ ସବୁ ରହିଛି ଶାସ୍ତ୍ରମାନଙ୍କର ସେସବୁ ମଧ୍ୟ ସେ ମନେ ରଖିଥିଲେ କେତେ 4,00,000 ଶ୍ଳୋକ ରହିଛନ୍ତି ସବୁ 18 ପୁରାଣର ଶ୍ଳୋକ ସଂଖ୍ୟା ହେଉଛି 4,00,000 ସବୁ ସୁଖଦେବ ଗୋସ୍ୱାମୀ କହିଛନ୍ତି ଏମକ ଶ୍ଳୋକରେ ବାଘୁ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ ବ୍ରହ୍ମପୁରାଣରେ ଏତେ ଶ୍ଳୋକ ଅମକ ପୁରାଣରେ ଏତେ ଶ୍ଳୋକ ଲିଙ୍ଗ ପୁରାଣରେ ଏତେ ଶ୍ଳୋକ ଅଗ୍ନି ପୁରାଣରେ ଏତେ ଶ୍ଳୋକ 4,00,000 ଶ୍ଳୋକର ବର୍ଣ୍ଣନା ଦେଇଛି ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ପଞ୍ଚମ ଅଧ୍ୟାୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ସେତେବେଳେ ସ୍ମୃତି ଶକ୍ତି ଏତେ ପ୍ରଖର ଥିଲା କିନ୍ତୁ ଆସ୍ତେ ଆସ୍ତେ ସବୁ କମିଯାଉଛି ସ୍ମୃତି ଶକ୍ତି ଖାଲି ସେ ସ୍ମୃତି ଶକ୍ତି କମିଛି ତା ନୁହଁ 8 ଜିନିଷ କମିଯିବା ଯାଉଛି ଭାଗବତ ଦ୍ୱାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତତଶ୍ଚାନ ଦିନଂ ଧର୍ମଂ ସତ୍ୟଂ ଶୌଚଂ କ୍ଷମା ଦୟା କାଳୀନ ବର୍ଣ୍ଣ ରାଗଂ ନକ୍ଷନ୍ତି ଆୟୁ ବଳ ସ୍ମୃତି ଏ 8 ଜିନିଷ ଆସ୍ତେ ଆସ୍ତେ କମିଯାଏ ଅନୁଦିନମ୍ ପ୍ରତିଦିନ କମି କମିକା ଯାଉଛି କ'ଣ କ'ଣ ନା ଧର୍ମ ସତ୍ୟ ଶୌଚ କ୍ଷମା ଦୟା ଆୟୁଷ ବଳ ଏବଂ ସ୍ମୃତି ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ଭବତି ଭାରତ ସବୁ କମି କମିକା ଯାଉଛି ଅନୁଦିନମ୍ ପ୍ରତିଦିନ କମି କମିକା ଯାଉଛି ତେଣୁକରି ବ୍ୟାସଦେବ ଆସି କଳିଯୁଗର ଆରମ୍ଭରେ ଏ ଶାସ୍ତ୍ରକୁ ସବୁ ଲିପିବଦ୍ଧ କଲେ ତା ପୂର୍ବକୁ ସବୁ ଶ୍ରୁତି ବୋଲି କହିଲେ ଶୁଣିକିରି ମନେ ରଖୁଥିଲେ ଏତେ ସ୍ମୃତି ଶକ୍ତି ପ୍ରଖର ଥିଲା ତେଣୁ ଏଇ ଯେଉଁ ସେତେବେଳେ ଶୁଣୁଥିଲେ ସବୁବେଳେ ନିତ୍ୟମ ଭାଗବତ ଶିବା ସବୁ ସବୁବେଳେ ସବୁବେଳେ ଶ୍ରବଣ କରୁଥିଲେ ସେମାନେ ପ୍ରତିଦିନ ଶ୍ରବଣ କରୁଥିଲେ ସେ ଗୋଟେ ଅଭ୍ୟାସ ମଧ୍ୟ କିନ୍ତୁ ଯେତେବେଳେ ଲିପିବଦ୍ଧ ହେଲା ଶାସ୍ତ୍ର ରଚିତ ହେଲେ ସେତେବେଳେ ଆପଣ ଜଣେ ଅଧ୍ୟୟନ କଲେ ଅନ୍ୟ ପାଠ ଶୁଣିକି ସେବନ କରିବେ ତେଣୁ ନାଭ୍ୟସମାନ ଅଭ୍ୟାସ ନ କରିବା ଦ୍ୱାରା ନ ଅଭ୍ୟାସମାନ ଶ୍ରୁତୟ ଶ୍ରୁତିଶାସ୍ତ୍ର ବା ବେଦ ପୁରାଣ ଉପନିଷଦ ଇତ୍ୟାଦି ଏଇଟା ଯଦି ଆମେ ଅଭ୍ୟାସ ନ କରିବା ଅଧ୍ୟୟନ ନ କରିବା ବା ଶ୍ରବଣ ନ କରିବା ତାହେଲେ ଦ୍ୱିଜୟ କାଳେ ନା ହେତା ଦ୍ୱିଜମାନେ ହିଁ ଶାସ୍ତ୍ର ଅଧ୍ୟୟନ କରିପାରିବେ ସମସ୍ତ ବିଶେଷ ଭାବରେ ଶ୍ରୁତିଶାସ୍ତ୍ର ସ୍ମୃତିଶାସ୍ତ୍ର ଯେଉଁ ରହିଛି ମହାଭାରତ ଇତ୍ୟାଦି ଏଇଟା ହେଉଛି ସ୍ମୃତିଶାସ୍ତ୍ର ସ୍ମୃତି କ'ଣ ନା ସ୍ମୃତି ଅନୁସାରେ ଲିଖିତ ହେଇଛି ସମସ୍ତଙ୍କର ସ୍ମୃତିଶାସ୍ତ୍ର ଅଧ୍ୟୟନ କରିବା ପାଇଁ କ୍ଷମତା ନାହିଁ ବା ତାଙ୍କର ଯୋଗ୍ୟତା ନାହିଁ ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଯେ ସ୍ତ୍ରୀ ଶୂଦ୍ର ଦ୍ୱିଜବନ୍ଧୁନା ତ୍ରୟୀନ ସ୍ମୃତି ଗୋଚରା ତେଣୁ ଇତି ଭାରତ ମାଖ୍ୟାନ କୃପା ମୀନାକୃତ ଏମାନେ ଶ୍ରୁତିଶାସ୍ତ୍ର ଅଧ୍ୟୟନ କରିବା ପାଇଁ ତାଙ୍କର ଯୋଗ୍ୟତା ନାହିଁ ତ୍ରୟୀନ ସ୍ତ୍ରୀମାନେ ଶୂଦ୍ରମାନେ ଏବଂ ଯଦିଓ ଦ୍ୱିଜ ବନ୍ଧୁ ଏଇଠି ଦ୍ୱିଜ କଥା କୁହାଯାଉଛି ଦ୍ୱିଜ କହିଲେ କିଏ ନା ଯେଉଁମାନେ ଦୁଇଟି ଜନ୍ମ ପାଉଛନ୍ତି ତୃତୀୟ ଜନ୍ମ ପାଉଛନ୍ତି ସେମାନେ ଦ୍ୱିଜ ପକ୍ଷୀକୁ ମଧ୍ୟ ଦ୍ୱିଜ କୁହାଯାଏ କାହିଁକି ନା ପକ୍ଷୀ ପ୍ରଥମେ ଅଣ୍ଡା ଆକାରରେ ଜନ୍ମ ହେଉଛି ତାପରେ ସେ ଅଣ୍ଡାରୁ ଛୁଆ ବାହାରୁଛି ତେଣୁ ଯେଉଁ 4 ବର୍ଣ୍ଣ ରହିଛି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ତା ଭିତରୁ ଯେଉଁ 3 ଉଚ୍ଚ ବର୍ଣ୍ଣ ରହିଲା ବ୍ରାହ୍ମଣ କ୍ଷତ୍ରିୟ ଏବଂ ବୈଶ୍ୟ ଏ 3 ବର୍ଣ୍ଣର ଲୋକମାନେ ସେମାନେ ଗୁରୁଙ୍କ ପାଖକୁ ଯିବା ପାଇଁ ଅନୁମୋଦିତ କରାଯାଇଛି, ଶାସ୍ତ୍ରରେ ଅନୁମୋଦନ କରାଯାଇଛି। ସେମାନେ ଦ୍ୱିଜ, ସେମାନେ ସଂସ୍କାରାତ୍ମକ ଦ୍ୱିଜ, ସେମାନେ ସଂସ୍କାର ଗ୍ରହଣ କରିବେ, ଗୁରୁଙ୍କର ତାକୁ ଗଲେ ସେମାନେ ତାଙ୍କର ଦ୍ୱିତୀୟ ଜନ୍ମ ହେବ। ତେଣୁ ଦ୍ୱିତୀୟ ଜନ୍ମ ହେଲେ ଜଣେ ବେଦ ଅଧ୍ୟୟନ କରିବା ପାଇଁ ଯୋଗ୍ୟତା ଆସିବ, ନହେଲେ ସମସ୍ତଙ୍କର ଅଧ୍ୟୟନ କରିବା ପାଇଁ ଯୋଗ୍ୟତା ନାହିଁ। କିଛି ବର୍ଷ ତଳେ ଆପଣମାନେ ଜାଣିଥିବେ, ଜଣେ ଆମର ଯେଉଁ ଶଙ୍କରାଚାର୍ଯ୍ୟ ଅଛନ୍ତି ପୁରୀର, ଶଙ୍କରାଚାର୍ଯ୍ୟ ଦିଲ୍ଲୀକି ଯାଇଥିଲେ, ତାଙ୍କୁ ସେଠି ତାଙ୍କୁ ସେ ପ୍ରଶ୍ନ ପଚାରିଥିଲେ ସାମ୍ବାଦିକମାନେ ଯେ ସ୍ତ୍ରୀ ଲୋକମାନଙ୍କୁ ଯେଉଁ ବେଦ ଅଧ୍ୟୟନ କରିବା ପାଇଁ କହିଲାନି, ଏଇଟା କ'ଣ ଠିକ୍ କି ନା? ଏଇଟା ଠିକ୍, ଏଇଟାକୁ ଲୋକମାନେ ବୁଝିପାରନ୍ତି ନାହିଁ। ସେଥିପାଇଁ କିଛି ବର୍ଷ ତଳେ ଆପଣ ଦେଖିଥିବେ ଗୋଟେ ଆନ୍ଦୋଳନ ହେଉଥିଲା, ଏଇ ଯେଉଁ ଆମର ରହିଛି ଶାସ୍ତ୍ର ସବୁ ରହିଛି ତାକୁ ଚେଞ୍ଜ କରାଯିବ, ପରିବର୍ତ୍ତନ କରାଯିବ, କାହିଁକିନା ସେଇଟା ଠିକ୍ ଭାବରେ ଲେଖା ହେଇନି, ସେତେବେଳେ ଲେଖା ହେଇଥିଲା, ବର୍ତ୍ତମାନ ସବୁ ପରିବର୍ତ୍ତନ ହେଇଗଲାଣି, ନୂଆ ନୂଆ ଉଦ୍ଭାବନ ଆସିଲାଣି, ନୂଆ ନୂଆ ବୁଦ୍ଧି ଆସିଲାଣି। କିନ୍ତୁ ଏ ଶାସ୍ତ୍ର ହେଉଛି ଆମର ଯେଉଁ ଜୀବ, ମାନେ ଯେଉଁ ବଦ୍ଧଜୀବ, ବଦ୍ଧଜୀବ ଚାରୋଟି ଦୋଷ ରହିଛି, ଭ୍ରମ, ପ୍ରମାଦ, ବିପ୍ରଦୀକ୍ଷା, କରୁଣାପାଦ। କିନ୍ତୁ ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଏସବ, ତାଙ୍କର ଭ୍ରମ କିଛି ନାହିଁ, ବଦ୍ଧଜୀବର ଭ୍ରମ ରହିଛି। ତେଣୁ ଏଇ ଯେଉଁ ମନୁସଂହିତା ଅନ୍ୟାନ୍ୟ ଶାସ୍ତ୍ରମାନେ ଯେଉଁ ରହିଛନ୍ତି ତା ଦେହରେ କୌଣସି ଭୁଲ ନାହିଁ। ମନୁସଂହିତାରେ ବର୍ଣ୍ଣନା କରାଯାଇଛି, ନ ସ୍ତ୍ରୀନାମ ସ୍ୱାତନ୍ତ୍ର ଅରଧି, ସ୍ତ୍ରୀ ଲୋକମାନଙ୍କର ସ୍ୱାତନ୍ତ୍ରତା ନାହିଁ, ଏଇଟାକୁ ସେମାନେ ବୁଝିପାରୁନାହାନ୍ତି। ସେମାନେ କହୁଛନ୍ତି ଆମେ ସମାନ, ସ୍ତ୍ରୀ ଲୋକମାନେ ପୁରୁଷ ଲୋକ ସବୁ ସମାନ। ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଥିଲେ, ବହୁତ ପ୍ରକାର ତା ଭିତରେ ସବୁ ଡିବେଟ୍ ହେଇଛି, ସେଇଟା ସେମାନେ ବୁଝିପାରନ୍ତି ନାହିଁ। ଯେଉଁମାନେ ଭଗବତ ଗୀତାରେ ଭଗବାନଙ୍କ କହିଛନ୍ତି ଯେ ସ୍ତ୍ରୀ ଲୋକମାନଙ୍କୁ ନିନ୍ଦା କରାଯାଉ ନାହିଁ, ଭଗବତ ଗୀତା ନବମଧ୍ୟରେ ଭଗବାନ କହୁଛନ୍ତି, ମା ହିଁ ପାତ୍ର ବା ସହିତ ଜ୍ୟୋତିଷୀ ପାପ ଜନୟ ସ୍ତ୍ରୀ ଓ ବୈଶ୍ୟ ତଥା ଶୁଦ୍ରା ଦେଇକି ଯାଆନ୍ତି ପରାଙ୍କତି। କେମିତି ଜଣେ ଉନ୍ନତ ସ୍ଥିତିକୁ ଯିବ ସେଥିପାଇଁ ବ୍ୟବସ୍ଥା ପାଇଛି। ଯଦି ଜଣେ ଗୁରୁଙ୍କର ଶରଣରେ ଯାଇ ଭଗବାନଙ୍କ ଶରଣରେ ଯିବେ ତାହେଲେ ସେମାନେ ମଧ୍ୟ ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରିବେ। ପ୍ରବର୍ଣ୍ଣ ଜଣେ ପ୍ରଶ୍ନ ପଚାରିଥିଲେ ଯେ ଆପଣ ସମ୍ପ୍ରଦାୟରେ କୌଣସି ସ୍ତ୍ରୀ କ'ଣ ଗୁରୁ ହେଇଛନ୍ତି କି ସ୍ତ୍ରୀ ଲୋକ ନା ହେଇଛନ୍ତି? ଜାନୁଆରୀ ଅନ୍ୟମାନଙ୍କର ସବୁ ସମୟ ରହିଛି, ରହିଛି କଥା ରହିଛି, ସେମାନେ ସବୁ ଗୁରୁ ହେଇଛନ୍ତି, ଯେବେ ଯାଆନ୍ତି ପରାଙ୍ଗତି ସେମାନେ ଶ୍ରେଷ୍ଠ ଗତି ଲାଭ କରିବେ। ତେଣୁ ଯେଉଁମାନେ ଦ୍ୱିତୀୟ ନୁହନ୍ତି ସେମାନେ ଶାସ୍ତ୍ର ଅଧ୍ୟୟନ ବା ବିଶେଷ ଭାବରେ ଶ୍ରୁତି ଶାସ୍ତ୍ର ଅଧ୍ୟୟନ କରିବା ପାଇଁ ତାଙ୍କର ଯୋଗ୍ୟତା ନାହିଁ। ସେଥିପାଇଁ ପ୍ରଭୁପାଦ ମହାରାଜ କହନ୍ତି ଯେ ଜନ୍ମନା ଜାୟତେ ଶୂଦ୍ର, ଜଣେ ଯେତେ ଜନ୍ମ ହେଉଛି ଉନ୍ନତ କୂଳରେ ଜନ୍ମ ହେଲେ ମଧ୍ୟ ସେ ଶୂଦ୍ର ସ୍ତରରେ ଅଛି। ସଂସ୍କାର ଭଲେ ଦ୍ୱିଜ, ଜଣେ ଯଦି ସଂସ୍କାର ଗ୍ରହଣ କରିବ, ଗୁରୁ ଗ୍ରହଣ କରିବେ ତାହେଲେ ସେ ଦ୍ୱିଜରେ ପରିଣତ ହେବେ, ତାଙ୍କର ଦ୍ୱିତୀୟ ଜନ୍ମ ହେଇଗଲା। ତେଣୁ ଜଣେ ଦ୍ୱିଜ ହେଲା ମାନେ ତାଙ୍କର କର୍ତ୍ତବ୍ୟ କ'ଣ ନା ବେଦ ପାଠା, ସେମାନେ ବେଦ ଅଧ୍ୟୟନ କରିବେ, ବେଦ ଅଧ୍ୟୟନ କଲେ ସେମାନେ ବିପ୍ର ବୋଲି କୁହାଯିବ, ବେଦ ପାଠା ଭଲେ ବିପ୍ର। ତେଣୁ ଏ ବେଦ ଯଦି ଜଣେ ଅଧ୍ୟୟନ କରିବେ ତାହେଲେ କ'ଣ ତାର ଫଳ ହେବ ନା ବ୍ରହ୍ମ ଜ୍ଞାନାତି କି ବ୍ରାହ୍ମଣ। ଅନ୍ତତଃ ପକ୍ଷେ ବେଦରେ ତିନୋଟି ତତ୍ତ୍ୱ ରହିଛି, କ'ଣ ନା ବଦନ୍ତି ତତ୍ତ୍ୱମ୍ ଜ୍ଞାନ ମଧ୍ୟମ ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ସଦ୍ୟତେ। ଭାଗବତଙ୍କ ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ ଏଗାର ଶ୍ଳୋକରେ ସୁତଭୂଷଣ କହିଛନ୍ତି ତିନୋଟି ତତ୍ତ୍ୱ ରହିଛି ଭଗବତ ତତ୍ତ୍ୱ ହେଉଛି ଅଧ୍ୟୟ ଜ୍ଞାନ ହେଉଛି ତିନୋଟି। ପ୍ରଥମ ଜ୍ଞାନ ହେଉଛି ବ୍ରହ୍ମ, ତା ଉପରେ ଜ୍ଞାନ ହେଉଛି ପରମାତ୍ମା, ତା ଉପରେ ଜ୍ଞାନ ହେଉଛି ଭଗବାନ। ତେଣୁ ବେଦ ଅଧ୍ୟୟନ କରି ଜଣେ ଭଗବାନ ଯଦି ଜାଣିପାରିଲେ ତାହେଲେ ଶ୍ରେଷ୍ଠ, ତାଙ୍କର ବେଦବି ବୋଲି କୁହାଯିବ, ସେମାନେ ହେଉଛନ୍ତି ପ୍ରକୃତରେ ବେଦବି। ସର୍ବସ୍ରେଷ୍ଠ ହୃଦିଷ୍ଠୋ ମଥ ସ୍ମୃତି ଜ୍ଞାନ ଅପୋହନଚ ବେଦେଶ ସର୍ବେ ରହମେବ୍ୟ ବେଦ୍ୟୋ। ସମସ୍ତ ବେଦରେ ଜ୍ଞାତ ବିଷୟ ହେଉଛନ୍ତି ଭଗବାନ କୃଷ୍ଣଙ୍କୁ ଜାଣିବା, କିନ୍ତୁ ଏତେ ସହଜରେ ଭଗବାନଙ୍କୁ ଜଣାପଡ଼ିବ ନାହିଁ। ଶତକଡ଼ା ଆବଶ୍ୟକ ହେଲେ ଲୋକ ଜାଣିପାରନ୍ତି ନାହିଁ ଭଗବାନଙ୍କୁ ବେଦ ପାଠ କଲେ ମଧ୍ୟ। ସେଥିପାଇଁ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ ତିନି ନମ୍ବର ଶ୍ଳୋକରେ ମନୁଷ୍ୟାଣାମ ଶାସ୍ତ୍ରେଷୁ କଶ୍ଚିତ୍ ଯତଦ ସିଦ୍ଧେ ଯତଦା ମାନେ ସିଦ୍ଧାନାମ କଶ୍ଚିତ୍ ନାମ ବ୍ୟତୀତ ତତ୍ତ୍ୱତଃ। ହଜାର ହଜାର ଲୋକମାନଙ୍କ ଭିତରେ କେତେ ଜଣ ବେଦ ପାଠ କରୁଛନ୍ତି, ଖୁବ୍ କ୍ୱଚିତ୍ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି, ଏବଂ ଯେଉଁମାନେ ବା ଚେଷ୍ଟା କରୁଛନ୍ତି ବିଭିନ୍ନ ମାର୍ଗରେ କିଏ କେଉଁ ମାର୍ଗରେ ସିଦ୍ଧିଲାଭ କରୁଛି। ତେଣୁ ଏହିଭଳି ଭାବରେ ହଜାର ହଜାର ସିଦ୍ଧବାନ ଭିତରେ କ୍ୱଚିତ ଲୋକ ଭଗବାନଙ୍କ ତତ୍ତ୍ୱରେ ଜାଣନ୍ତି। ତେଣୁ ଯେଉଁମାନେ ବେଦରେ ସାଧାରଣତଃ ଲୋକମାନେ କ'ଣ ବେଦ ଅଧ୍ୟୟନ କରନ୍ତି, ଭଗବଦ୍ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଜାମିମାନ ପୁଷ୍ପିତାନ ବାଚନ ପ୍ରବଦନ୍ତି ଅଭିପ୍ରସ୍ଥିତ ବେଦ ବାଦ ଲତା ପାଠ ନ୍ୟାୟ ଅସ୍ଥିତି ବାଦିନ। ଯଦିଓ ସେମାନେ ବେଦ ଅଧ୍ୟୟନ କରନ୍ତି କିନ୍ତୁ ବେଦର ପ୍ରକୃତ ଅର୍ଥକୁ ସେମାନେ ବୁଝିପାରନ୍ତି ନାହିଁ, ସେମାନେ ବେଦ ବାଦ ଲତା ବୋଲି କୁହାଯାଉଛି। ବେଦ ଯଦିଓ ଅଧ୍ୟୟନ କରୁଛନ୍ତି, ବେଦ ଜାଣନ୍ତି, ତ୍ରିବେଦୀ ଚତୁର୍ବେଦୀ ଦ୍ୱିବେଦୀ ଆମର ସବୁ ଭାରତବର୍ଷ ସବୁ ଅଛନ୍ତି। ଆମେ ସେ ସମୟ ଗୌରବ ସେ ମହାରାଜ ଏ କଥା ବି କହିଥିଲେ, ଆପଣ ଶୁଣିଥିବେ ଜଣେ ତ୍ରିବେଦୀ ଥିଲେ ଆମ ଭାରତବର୍ଷରେ, ତିନୋଟି ବେଦ ସେ ଅଧ୍ୟୟନ କରିଛନ୍ତି, ତାଙ୍କ ନାଁ ତ୍ରିବେଦୀ। ଯେତେବେଳେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେଠି ସବୁ ନ୍ୟୁଡ୍ କ୍ଲବ୍ସ ଆମେ ଯାଇଥିଲୁ କୋପେନହେଗନ୍, ଦେଖି ସବୁ ନ୍ୟୁଡ୍ କ୍ଲବ୍ସ ସମସ୍ତେ ସେଠି ରହିଛି, ସେ ନ୍ୟୁଡ୍ କ୍ଲବ୍ ଅଛି। ସେଠି ଲୋକମାନେ ଏଇ ଭୌତିକ ଉପଭୋଗ କରିବା ପାଇଁ ସବୁ ଉଲଗ୍ନ ହୋଇ ସବୁ ମଦ୍ୟପାନ କରନ୍ତି, ଏସବୁ ବିଭିନ୍ନ ପ୍ରକାର ଆନନ୍ଦ ସେମାନେ ଭୋଗ କରନ୍ତି ନ୍ୟୁଡ୍ କ୍ଲବ୍। ତ ନ୍ୟୁଡ୍ କ୍ଲବ୍ର ଯିଏ ଲିଡ଼ର ସିଏ ଦେଖିଲେ ଏମାନେ ତ ସବୁବେଳେ ଏଇ ଭୌତିକ ସ୍ଥିତିରେ ରହିଲେ, ଭୌତିକ ଆନନ୍ଦ ରହିଲେ, ଆଉ ବୈଦିକ ଆନନ୍ଦ କିଛି ସେମାନେ ଜାଣିପାରୁନାହାନ୍ତି। ତେଣୁ ସେ ତାଙ୍କୁ ଇନଭାଇଟ୍ କରିଥିଲେ, ତ୍ରିବେଦୀକୁ ଇନଭାଇଟ୍ କରିଥିଲେ। ଆମେ କହିଥିଲୁ ସେଦିନ ଯେଉଁ ଆମେ ଆସିଥିଲୁ, ଆସିଲା ବେଳେ ସେ ଜଣେ ଏରୋପ୍ଲେନ୍ ଏୟାରପୋର୍ଟରେ ସେ ପଚାରିଲେ ଯୁଆନ ପଣ୍ଡିତ ତମେ କ'ଣ ପଣ୍ଡିତ ବ୍ୟକ୍ତି ପଚାରିଥିଲେ। ତେଣୁ ତାଙ୍କର ରହିଛି, ତାଙ୍କ ସମ୍ମାନ ରହିଛି ପାଶ୍ଚାତ୍ୟ ଜଗତରେ, ତେଣୁ ସେ ତାଙ୍କୁ ଇନଭାଇଟ୍ କରିଥିଲେ। ତେଣୁ ଇଏ ତ୍ରିବେଦୀ ଜଣଙ୍କୁ ଭାବିଲେ, କହିଲେ ମୋତେ ନ୍ୟୁଡ୍ କ୍ଲବ୍ରୁ ଇନଭାଇଟେସନ୍ ଆସିଛି, ଦେଶକାଳ ପାତ୍ରିକା ସେମାନେ ଦେଶକାଳ ଅନୁସାରେ ସେମାନେ କାର୍ଯ୍ୟ କରିବେ, ତେଣୁ ସେମାନେ ସବୁ ନ୍ୟୁଡ୍ କ୍ଲବ୍ ରହିଛନ୍ତି, ଉଲଗ୍ନ ବ୍ୟକ୍ତିର ଅବସ୍ଥାରେ ଅଛନ୍ତି, ଆମେ କିନ୍ତୁ ଡ୍ରେସ୍ ପିନ୍ଧିକି ଯିବା। ତେଣୁ ସେ ଉଲଗ୍ନ ହେଇକି ଚିନ୍ତା କଲେ ଆସିବା ପାଇଁ। ଏଣେ ଯେ ନ୍ୟୁଡ୍ କ୍ଲବ୍ର ଯେ ଲିଡ଼ର ସେ ତାଙ୍କ ମେମ୍ବରମାନଙ୍କୁ ସବୁ କହିଦେଲେ, ନୋଟିସ୍ ଦେଇଦେଲେ ଯେ ଆଜି ଜଣେ ବିଦ୍ୱାନ ପଣ୍ଡିତ ଆସିବେ, ଭାରତୀୟ ପଣ୍ଡିତ ଜଣେ ଆସିବେ, ତେଣୁ ତୁମେ ଆଉ ଉଲଗ୍ନ ହେଇ ଆସିବନି, ସବୁ ଡ୍ରେସ୍ ପିନ୍ଧିକି ଆସିବ। ତେଣୁ ଯେତେବେଳେ ତ୍ରିବେଦୀ ଆସୁଛନ୍ତି ସେ ଉଲଗ୍ନ ଅବସ୍ଥାରେ ଆସୁଛନ୍ତି, ନାଗା ଟିକିରେ ଆସୁଛନ୍ତି, କିନ୍ତୁ ଏ ଯେଉଁ ନ୍ୟୁଡ୍ କ୍ଲବ୍ର ମେମ୍ବରମାନେ ସେମାନେ ସବୁ ଡ୍ରେସ୍ ପିନ୍ଧିକି ରହିଛନ୍ତି। ଆର କହିବାର ଉଦ୍ଦେଶ୍ୟ ହେଉଛି ଏଇଭଳି ଭାବେ ବେଦ ଅଧ୍ୟୟନ କରି ବେଦର ଅର୍ଥକୁ ସେମାନେ ବୁଝିପାରୁନାହାନ୍ତି। ଭଗବଦ୍ଗୀତାରେ ଭଗବାନ କହିଛନ୍ତି ବେଦ ବାଦର ଅଥା, ସେମାନେ ଯଦି ବେଦ ଅଧ୍ୟୟନ କରିଛନ୍ତି କିନ୍ତୁ ବେଦର ପ୍ରକୃତ ଉଦ୍ଦେଶ୍ୟକୁ ସେମାନେ ବୁଝିନାହାନ୍ତି। ତେଣୁ ସେମାନେ ବେଦ ବି କିଣନ୍ତୁ ସମସ୍ତେ ବେଦ ବାଦର ଅଥା। ତେଣୁ ଅନ୍ତତପକ୍ଷେ ବେଦ ଯେଉଁମାନେ ଅଧ୍ୟୟନ କରୁଛନ୍ତି, ଅନ୍ତତପକ୍ଷେ ଯେଉଁ ନିମ୍ନ ଜ୍ଞାନ ରହିଛି ସବୁଠାରୁ ପ୍ରାଥମିକ ଜ୍ଞାନ, ସେ ହେଉଛି ବ୍ରହ୍ମ ଜ୍ଞାନ। ତେଣୁ ବେଦ ଅଧ୍ୟୟନ କରି ଯଦି ଅନ୍ତତପକ୍ଷେ ଜଣେ ବ୍ରହ୍ମକୁ ଜାଣିପାରିଲେ ତାହେଲେ ବୁଝିବାକୁ ପଡ଼ିବ କିନ୍ତୁ ବ୍ରହ୍ମ। ଭଗବଦ୍ଗୀତାରେ ଅର୍ଜୁନକୁ ପଚାରୁଛନ୍ତି ଭଗବାନ, ବ୍ରହ୍ମ ଏତେ ସହଜ ଜିନିଷ ନୁହଁ। ତେଣୁ ଅଷ୍ଟମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଅର୍ଜୁନ ପ୍ରଭୁଙ୍କୁ ପଚାରୁଛନ୍ତି, ପ୍ରଭୁ ସେ ବ୍ରହ୍ମ କି ବସ୍ତୁ, କିଂ ତତ୍ ବ୍ରହ୍ମ, କିଂ ଅଧ୍ୟାତ୍ମ, କିଂ କର୍ମ ପୁରୁଷୋତ୍ତମ, ଅଧିଭୂତାନ ଚାକିରି ପ୍ରୋକ୍ତମ ଅଧିଧର୍ମ କେମିତି। ଏ କେବଳ ଅଷ୍ଟମ ଅଧ୍ୟାୟ ଆମର ଗୀତା ମହାତ୍ମାରେ ବର୍ଣ୍ଣନା କରାଯାଇଛି, କେବଳ ଏଇ ଗୋଟିଏ ଶ୍ଳୋକର ଅଧା ଶ୍ଳୋକ ଯଦି ପାଠ କରିକିରି ଜଣେ ପ୍ରେତଜନ୍ମରୁ ମୁକ୍ତ ହୋଇଯାଇଥିଲେ, ଆମର ଗୀତା ମହାତ୍ମାରେ ବର୍ଣ୍ଣନା କରାଯାଇଛି। ଏ ବ୍ରହ୍ମ କି ବସ୍ତୁ, ବୈଜ୍ଞାନିକମାନେ ବିଭିନ୍ନ ଗବେଷଣା କରି ଚାଲିଛନ୍ତି, କୋଟି କୋଟି ବର୍ଷ ପରେ ମଧ୍ୟ ଏ ବ୍ରହ୍ମ ବସ୍ତୁକୁ ସେ ଜାଣିପାରିବେ ନାହିଁ। ବ୍ରହ୍ମ ସଂହିତାରେ ବ୍ରହ୍ମ ସଂହିତା କହୁଛନ୍ତି, ପନ୍ଥାସ୍ତ କୋଟି ସଦବସ୍ର ସଂପ୍ରଗମ୍ୟ ବାୟୁରଥାପିପୁଙ୍ଗବାନ ସୋପ୍ୟସିଦ୍ଧ ପ୍ରପଦ୍ୟ ଅଚିନ୍ତ ତତ୍ତ୍ୱେ ଗୋବିନ୍ଦ ମହାପୁରୁଷଙ୍କ ଭୋଜା। ବ୍ରହ୍ମ ବସ୍ତୁକୁ ଶହେ କୋଟି ବର୍ଷ ଧରିକି ସେମାନେ ମନ ବେଗରେ ମୁନି ସର୍ବଶ୍ରେଷ୍ଠ ମୁନି ପୁଙ୍ଗମାନେ ସର୍ବଶ୍ରେଷ୍ଠ ମୁନିମାନେ ମଧ୍ୟ ସେମାନେ ନିଜର ଚେଷ୍ଟାରେ ଜାଣିପାରିବେ ନାହିଁ, ବ୍ରହ୍ମତତ୍ତ୍ୱକୁ ଜାଣିପାରିବେ ନାହିଁ, ଆଉ ବୈଜ୍ଞାନିକମାନେ କ'ଣ ଜାଣିବେ। ତେଣୁ ଅନ୍ତର୍ଗତ ଜଣେ ବେଦ ଅଧ୍ୟୟନ କଲାମାନେ ବୁଝିବାକୁ ପଡ଼ିବ ସେ ବ୍ରହ୍ମତତ୍ତ୍ୱକୁ ଜାଣିବେ। ଏତିକି ଜଣ ଯଦି ଜାଣିଥିବେ ତାକୁ ବ୍ରାହ୍ମଣ କୁହାଯିବ, ବ୍ରହ୍ମ ଜାଣନ୍ତି ଯେ ବ୍ରାହ୍ମଣ, ତାର ଉନ୍ନତକୁ ଗଲେ ତାଙ୍କୁ ଯୋଗୀ କୁହାଯିବ, ତାର ଉନ୍ନତକୁ ଗଲେ ତାଙ୍କୁ ଭକ୍ତ କୁହାଯିବ। ତେଣୁ ଏ ଯେଉଁ ଶାସ୍ତ୍ର ଅଧ୍ୟୟନ କରିବା, ଦ୍ୱିଜ ହେଲେ ଜଣେ ଶ୍ରୁତିଶାସ୍ତ୍ର ଅଧ୍ୟୟନ କରିବା ପାଇଁ ଯୋଗ୍ୟତା ପ୍ରାପ୍ତ ହେବେ, କିନ୍ତୁ ଜଣେ ଦୁଇ ଜଣ କୂଳରେ ଜନ୍ମ ହୋଇଛନ୍ତି, ଉନ୍ନତ କୂଳରେ ଜନ୍ମ ହୋଇଛନ୍ତି, କିନ୍ତୁ ବେଦ ଅଧ୍ୟୟନ କରୁନାହାନ୍ତି, ତାକୁ ଦ୍ୱିଜ ବନ୍ଧୁ ହୋଇପାରିବ। ଯଦିଓ ସେମାନେ ଉନ୍ନତ କୂଳରେ ଜନ୍ମ ହୋଇଛନ୍ତି, କିନ୍ତୁ ସେ କୂଳର ତାଙ୍କର ଗୁଣ ନାହିଁ, ସେସବୁ ଦ୍ୱିଜ ବନ୍ଧୁ ବୋଲି କୁହାଯାଉଛି। ତେଣୁ ଜଣେ ଦ୍ୱିଜ ଯେ ତାକୁ ଅନ୍ତପକ୍ଷେ ଏଇ ଶ୍ରୁତିଶାସ୍ତ୍ର ବା ବୈଦିକ ଶାସ୍ତ୍ରକୁ ଅଧ୍ୟୟନ କରିବା ତା କର୍ତ୍ତବ୍ୟ ସେଇଟା। ଦ୍ୱିଜ ଯୋଜନ ଯାଜନ ପଠନ ପାଠନ ଏବଂ ଦାନ ପ୍ରତିଗ୍ରହ ଏ ହେଉଛି ବ୍ରାହ୍ମଣ କର୍ତ୍ତବ୍ୟ। ଯଜନ ଭଗବାନଙ୍କୁ ପୂଜା କରିବେ ଏବଂ ଅନ୍ୟମାନଙ୍କୁ କେମିତି ପୂଜା କରିବାକୁ ଶିଖେଇବେ। ଯଜନ ଯାଜନ ପଠନ ପାଠନ ନିଜେ ପାଠ କରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ପଢ଼େଇବେ ପଠନ ପାଠ, ଏବଂ ଦାନ ଗ୍ରହଣ କରିବେ ଏବଂ ଦାନ ମଧ୍ୟ ଦେବେ ଦାନ ପ୍ରତିଗ୍ରହ। ତେଣୁ ଏଇଭଳି ଭାବରେ ଏ ବ୍ରାହ୍ମଣ ସବୁ କର୍ମ ରହିଛି। ତେଣୁ ବ୍ରାହ୍ମଣର କର୍ତ୍ତବ୍ୟ ହେଉଛି ସେ ଶାସ୍ତ୍ର ଅଧ୍ୟୟନ କରିବେ। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଅନ୍ତିମରେ ଭଗବାନ କହିଲେ, ଏ ଅର୍ଜୁନ ମୁଁ ତୁମକୁ କେତେ ଗୁଣ ବିଷୟରେ କହିବି। ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଗୁଣ ବିଷୟରେ କହିବା ଆରମ୍ଭ କରେ, ତ୍ରିଗୁଣୀୟ ବିଷୟରେ ତ୍ରିଗୁଣୀୟ ଭଗବାନ, ଏ ଅର୍ଜୁନ ବେଦରେ ତିନି ଗୁଣ ବିଷୟରେ କହିଲେ, ତୁମେ ଏ ତିନି ଗୁଣରୁ ଉଠକୁ ଯା। ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରି ଅଷ୍ଟାଦଶ ଅଧ୍ୟାୟ ପର୍ଯ୍ୟନ୍ତ ଗୁଣ ବିଷୟରେ କହିଚାଲିଛ, ଏବଂ ଚଉଦ ଅଧ୍ୟାୟରେ ଗୁଣତ୍ରୟ ବିଭାଗ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କଲେ। ତେଣୁ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି, ଅର୍ଜୁନ ତୁମେ କେତେ ଗୁଣ ବିଷୟରେ କହିବି। ନ ତଦସ୍ତି ପୃଥିବ୍ୟାଂ ବା ଦେବୀ ଦେବୀଶୀ ବା ଗୁଣ ସପ୍ତମ ପ୍ରକୃତି କେହି ମୁକ୍ତି ଦେବୀ ସା ତିନି ଗୁଣେ, ଏମିତି କେହି କିଛି ନାହିଁ ବା କେହି ନାହାନ୍ତି ସ୍ୱର୍ଗଲୋକଠୁ ଆରମ୍ଭ କରି ପୃଥିବୀ ଲୋକ ଚଉଦ ଭୁବନରେ କେହି ନାହାନ୍ତି ବା କିଛି ବସ୍ତୁ ନାହିଁ ଯେଉଁଟା ତିନି ଗୁଣରୁ ମୁକ୍ତ। ତେଣୁ ଅନ୍ତିମରେ ଭଗବାନ କହିଲେ, ଶୁଣ ଅର୍ଜୁନ, ମୁଁ ଏଇ ଯେଉଁ ବ୍ରାହ୍ମଣ କ୍ଷେତ୍ର ବିଷା ଶୁଦ୍ରାଣାନ୍ତ ଶୁଦ୍ରାଣାନ୍ତ ପ୍ରନ୍ତବ କର୍ମାଣିକ ବିଭକ୍ତାଣି ସହ ପ୍ରଭୁ ଗୁଣେ। ତେଣୁ ଗୁଣ ପ୍ରଭାବରେ ଏଇ ବ୍ରାହ୍ମଣ କ୍ଷେତ୍ରୀୟ ବୈଶ୍ୟ ଶୂଦ୍ର ହୋଇଛନ୍ତି। ଚତୁର୍ଥ ଅଧ୍ୟାୟରେ ଭଗବାନ କହିଥିଲେ ଅର୍ଜୁନ ଚାତୁର୍ବର୍ଣ୍ଣେ ମାୟା ସୃଷ୍ଟ। ତେଣୁ ଏ ବ୍ରାହ୍ମଣ କର୍ମ ଯେତେବେଳେ ବର୍ଣ୍ଣନା କରୁଛନ୍ତି ଭଗବାନ, ସେତେବେଳେ ସେ କହୁଛନ୍ତି ସମ ଦମ ତପ ଶୌଚ କ୍ଷାନ୍ତି ଆର୍ଦ୍ଦବ ନିରୁଚ ଜ୍ଞାନ ବିଜ୍ଞାନ ମାସ୍ତିକମ ବ୍ରହ୍ମ କର୍ମ ସ୍ୱଭାବ, ଏ ହେଉଛି ବ୍ରାହ୍ମଣ କର୍ମ। ତେଣୁ ସତର ଅଧ୍ୟାୟ ମଧ୍ୟ ଭଗବାନ କହୁଛନ୍ତି ଏଇ ତପସ୍ୟା ବିଷୟରେ, ସେତେବେଳେ ସେ କହୁଛନ୍ତି ବାଚିକ ତପସ୍ୟା ହେଉଛି କେଉଁଟା ନା ଅନୁଦ୍ବେଗ କରମ ବାକ୍ୟମ ସତ୍ୟମ ପ୍ରିୟମ ହିତମ ଚଜ ସ୍ୱାଧ୍ୟାୟ ଭୋଷଣ ଚଳିବ ବାଙ୍ଗମୟ ତପ ଉଚ୍ଚତେ। ଏ ଯେଉଁ ସ୍ୱାଧ୍ୟାୟ ବା ଅଧ୍ୟୟନ କରିବା ଏ ଗୋଟେ ବାଚିକ ତପସ୍ୟା, ବଚ ଯେଉଁ ରହିଛି ଜୀବ ଆମର ରହିଛି ଯେତେ ଇନ୍ଦ୍ରିୟ ରହିଛନ୍ତି ଦଶଟି ଇନ୍ଦ୍ରିୟ ରହିଛି ଆମର, ପାଞ୍ଚଟି କର୍ମେନ୍ଦ୍ରିୟ ପାଞ୍ଚଟି ଜ୍ଞାନେନ୍ଦ୍ରିୟ। ଆମେ ଦେଖିବା ଆମର ପ୍ରାୟ ଯେଉଁ ଜ୍ଞାନେନ୍ଦ୍ରିୟ ସବୁ ରହିଛନ୍ତି କର୍ଣ୍ଣ ଦୁଇଟି ରହିଛି, କିନ୍ତୁ ଗୋଟିଏ କାର୍ଯ୍ୟ କରୁଛି, ସେ ହେଉଛି କ'ଣ ନା ଶ୍ରବଣ କରୁଛି। ଚକ୍ଷୁ ଦୁଇଟି ରହିଛି କିନ୍ତୁ ସେ ଗୋଟିଏ କାର୍ଯ୍ୟ କରୁଛି ଦର୍ଶନ କାର୍ଯ୍ୟ କରୁଛି। ନାସିକାରେ ଦୁଇଟି ବୁଢ଼ା ରହିଛି କିନ୍ତୁ ଆଗ୍ରହଣ କାର୍ଯ୍ୟ କରୁଛି। କିନ୍ତୁ ଜିହ୍ନା ଗୋଟେ ଏଭଳି ଇନ୍ଦ୍ରିୟ, ସେ ଗୋଟିଏ ଇନ୍ଦ୍ରିୟ କିନ୍ତୁ ସେ ଦୁଇଟି କାର୍ଯ୍ୟ କରୁଛି, କର୍ମେନ୍ଦ୍ରିୟ କାର୍ଯ୍ୟ କରୁଛି କ'ଣ ନା କଥା କହୁଛି, ବାଚ ବେଗ କହିବାର ବେଗ ରହିଛି ଜୀବନ, ଏବଂ ରସନା ଗ୍ରହଣ କରୁଛି ଖାଦ୍ୟ ଗ୍ରହଣ କରୁଛି ରସନା, ସେଟା ହେଉଛି ଜ୍ଞାନେନ୍ଦ୍ରିୟ। ତେଣୁ ଜିହ୍ନଟା ଦୁଇ ପ୍ରକାର ଦୁଇଟି ଇନ୍ଦ୍ରିୟରେ ପରିଣତ ହେବ, କର୍ମେନ୍ଦ୍ରିୟରେ ଯିବ ଏବଂ ଜ୍ଞାନେନ୍ଦ୍ରିୟରେ ମଧ୍ୟ ଯିବ ଜୁହା। ସେଥିପାଇଁ ଲକ୍ଷ୍ମଣ ଠାକୁର କହିଲେ, ତାର ମଧ୍ୟ ଜିହ୍ୱା ଅଛି ଲୋଭମୟ ସୁଧୁନ୍ନତି, ତାହାକେ ଯେ ତା କଠିନ ସଂସାର। ଜିହ୍ୱା ହେଉଛି ବହୁତ ଯେତେ ଇନ୍ଦ୍ରିୟମାନ ମଧ୍ୟ ପ୍ରବଳ ଇନ୍ଦ୍ରିୟ ହେଉଛି ଜିହ୍ୱା, ତୁମେ ଯେତେ ଇନ୍ଦ୍ରିୟ ସଂଯମ କର ଯଦି ଜିହ୍ୱାକୁ ସଂଯମ କରିନ ଭାଗବତ ଏକାଦଶ ସଂଯମ ବର୍ଣ୍ଣନା କରାଯିବ, ଜିହ୍ୱାକୁ ଯଦି ସଂଯମ କରିନ ତାହେଲେ ସେ ସଂଯମ ବ୍ୟକ୍ତି ବୋଲି କୁହାଯିବ ନାହିଁ। ତେଣୁ ଜିହ୍ୱାକୁ ଯେଉଁ ଦମନ କରାଯିବା ନିୟନ୍ତ୍ରଣ ରଖାଯିବ ସେଥିପାଇଁ ସେ ଗୋଟେ ତପସ୍ୟା ବାର୍ଷିକ, ସେଇଟା ହେଉଛି ତପସ୍ୟା ବାର୍ଷିକ ତପସ୍ୟା, କହିବାରେ ମଧ୍ୟ କଥାଟା ଠିକ୍ ଭାବରେ ମୋତେ ଖା ଦିଅନ୍ତୁ ତିନିଟା ଜିନିଷ ରହିଛି ଓଡ଼ିଆରେ, ଏ ଖା ତାକୁ ଏ ବୁଝ ବା ବିଭିନ୍ନ ପ୍ରକାର ରହିଛି କଥା ରହିଛି, ସେ କଥାରେ ମଧ୍ୟ ଜଣେ ପରିବର୍ତ୍ତିତ ହୋଇଯିବ ବଚନ। ଆମର ସେ ଆମର ବର୍ଣ୍ଣନା କରାଯାଇଛି ଯେଉଁ ରଘୁନାଥ ଗୋସ୍ୱାମୀ, ରଘୁନାଥ ଗୋସ୍ୱାମୀଙ୍କର ଯେଉଁ ହିରଣ୍ୟ ଗର୍ଭ ଏବଂ ଆଉ ଜଣେ କି ଦୁଇ ଜଣ ତାଙ୍କ ବାପା ଆଉ ତାଙ୍କ ବାପାଙ୍କ ଭାଇ ଦୁଇ ଜଣ, ସେତେବେଳେ ତାଙ୍କର ଥିଲା ଇନକମ୍ ଥିଲା 12 ଲକ୍ଷ ମାସକୁ 12 ଲକ୍ଷ, ବର୍ତ୍ତମାନ ହିସାବରେ କେତେ ହିସାବ କରନ୍ତି 300-400 ବର୍ଷ ତଳର କଥା। ସେତେବେଳେ ଜଣେ ତାଙ୍କ ମୁସଲମାନ ଜଣେ ଇଏ ମୁସଲମାନ ବ୍ୟକ୍ତି ଜଣେ ସିଏ ତାଙ୍କ ବିରୁଦ୍ଧରେ ତାଙ୍କ କାଜିଲ ପାଖି ଯାଇ ତାଙ୍କ ରାଜାଙ୍କ ପାଖରେ ଯାଇ କରିଦେଲେ ଯିଏ 1,200,000 ରୋଜଗାର କରୁଛନ୍ତି କିନ୍ତୁ ଦେଉନାହାନ୍ତି, ସବୁ ଦେଉନାହାନ୍ତି, ଖାଇ ଦେଉଛନ୍ତି। ତେଣୁ ତାଙ୍କର ପିତା ହିରଣ୍ୟକଶିପୁ ଆଉ କିଏ ସେ ଦୁଇ ଜଣ ସେ ପଳେଇ ପଳେଇଲେ। ତେଣୁ ସେ ମୁସଲମାନ ମାନଙ୍କୁ ଆସି ରଘୁନାଥ ଦାସ ସେମାନେ ନେଇଗଲା, ବନ୍ଧୁକରେ ନେଇଗଲା, ବନ୍ଧୁକରେ ନେଇଗଲା, କିନ୍ତୁ ତାଙ୍କୁ ପିଟିବା ପାଇଁ ମଧ୍ୟ ଚାହିଁଲା। କିନ୍ତୁ ସେ ଏଭଳି ବଚନ କହିଲେ, ସେ ରଘୁନାଥ ଦାସ ସେନ ଭଗବାନଙ୍କ ଭକ୍ତ, ତେଣୁ ସେ କାନ୍ଦିକରି କହିଲେ ଆପଣ ହେଉଛନ୍ତି ମୋର ପିତା, ଆପଣ ମୋତେ ଯେଭଳି ଭାବେ ଦଣ୍ଡ ଦେବେ ଦିଅନ୍ତୁ। ଏତିକି କହିଦେଲେ ସେ ତରଳି ଗଲେ, ସେ ମୁସଲମାନଙ୍କ ତରଳି ଗଲେ। ତମେ ବିଦା କରିନାହାନ୍ତି, ତମେ ଯାଅ, ବନ୍ଦୀ କରି ନେଇଯାଇଥିଲେ, ତମକୁ ଛାଡ଼ିଦେଲେ, କହିଲେ ତମେ ତମ ପିତାଙ୍କୁ ଆଣିକି ଡକେଇକି ଆଣ ଏବଂ ଯେତିକି ଦେବା କଥା ପର ଦେବା କଥା ରାଜାଙ୍କୁ ସେଠି ପ୍ରଦାନ କର। ଏଇଭଳି ଭାବେ ରଘୁନାଥ ଦାସ ସେଙ୍କ ଜୀବନରେ ବର୍ଣ୍ଣନା କରାଯାଇଛି। କଥା କହିବାର ଶୈଳୀ ରହିଛି ଏଭଳି ତପସ୍ୟା, ବାଞ୍ଚିକ ତପସ୍ୟା। ତେଣୁ ଅନୁଦ୍ବେଗ କରମ ବାକ୍ୟମ, କଥା କହିବାରେ ଆମକୁ ଉଦ୍ବେଗ ଦେବ ନାହିଁ। ଯେଉଁମାନେ ରଜଗୁଣ ତମଗୁଣ ପ୍ରଭାବ ରହିଛି ସେମାନେ କର୍କଶ କଥା କହିବେ, କର୍କଶ କଥା ଅନ୍ୟମାନଙ୍କୁ ଉଦ୍ବେଗ ଦେବେ, କଥାରେ ଉଦ୍ବେଗ ଦେବେ। କିନ୍ତୁ ଯେଉଁମାନେ ବାର୍ଷିକ ତପସ୍ୟା କରିବେ, ଯେଉଁ ଆମର ଅନ୍ତପକ୍ଷେ ଯେଉଁମାନେ ବୈଷ୍ଣବ ଧାରାରେ ଆସୁଛନ୍ତି, ସେମାନଙ୍କୁ ଏସବୁ ତପସ୍ୟା କରିବା ପାଇଁ କୁହାଯାଇଛି, ତାଙ୍କର ନିର୍ଦ୍ଦେଶ ଦିଆଯାଇଛି। ଏମାନେ ସବୁ ତପସ୍ୟା କରିବେ, ବାର୍ଷିକ ତପସ୍ୟା। ଅନୁଦ୍ବେଗ କରମ ବାକ୍ୟମ, କଥା କହିଲା ବେଳେ ତାଙ୍କୁ ଉଦ୍ବେଗ ପ୍ରଦାନ କରିବେ ନାହିଁ, ଏବଂ ସତ୍ୟ କହିବେ, ପ୍ରିୟ କହିବେ, ହିତ କଥା କହିବେ, ଏବଂ ସ୍ୱାଧ୍ୟାୟ ସ୍ୱାଧ୍ୟାୟ ଶାସ୍ତ୍ର ଅଧ୍ୟୟନ କରିବେ। ଇଏ ଗୋଟେ ତପସ୍ୟା, ସ୍ୱାଧ୍ୟାୟ ଦର୍ଶନ କରିବ ବାଙ୍ଗମୟ ତପସ୍ୟତି। ସ୍ୱାଧ୍ୟାୟ ଦର୍ଶନ ଯେଉଁ ଅଭ୍ୟାସ କରିବା, ନାଭସ୍ୟମାନ ବୋଲି କୁହାଯାଉଛି, ଯଦି ଆମେ ଅଭ୍ୟାସ ନ କରିବା ଯେତେ ଶୋକ ମନେ ଥିଲେ ମଧ୍ୟ ସବୁ ଖୋଲିଯିବା, ଯେତେ ଶୋକ ମନେ ଥିଲେ ମଧ୍ୟ ଯଦି ଅଭ୍ୟାସ ନ କରିବେ ସବୁ ଖୋଲିଯିବେ। ପ୍ରଭୁପାଦ ମହାରାଜ 1977 ପର୍ଯ୍ୟନ୍ତ 81 ବର୍ଷ ପର୍ଯ୍ୟନ୍ତ ସବୁ ଶ୍ଳୋକ ତାଙ୍କର ସବୁ ବହୁତ ବହୁତ ବିଭିନ୍ନ ବେଡ୍ ଏଡ଼ିନ ହେଇଥିଲେ ମଧ୍ୟ ସେ ସବୁବେଳେ ସେ ଶାସ୍ତ୍ର କଥା ହିଁ କହୁଥିଲେ। ଭଗବାନଙ୍କର ମୁକ୍ତ ତାଙ୍କର ସେଇଭଳି ଭାବରେ ରହିଛି, ଶକ୍ତି ରହିଛି। କିନ୍ତୁ ଅନ୍ତର୍ପକ୍ଷେ ଆମକୁ ଭଗବତ ଗୀତାରେ ଭଗବାନ ମଧ୍ୟ କହିଛନ୍ତି, ସମସ୍ତ ଜ୍ଞାନ ଦେଇସାରିଲା ପରେ ଭଗବାନ କହିଲେ ଅର୍ଜୁନ, ବିଶେଷ ଜ୍ଞାନ ଆଖ୍ୟାତମ ବୁହା 2000 ମୟା ବିମୃଷ୍ଟି ଦଶେଷଣ ଗଛେଷ ଠାକୁରୁ। ଅର୍ଜୁନ, ଏ ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ଅଛି, ଗୋଟେ ହେଉଛି ବୁହ, ଗୋଟେ ବୁହେତର, ଏବଂ ବୁହେତର ଜ୍ଞାନ ମୁଁ ତୁମକୁ ସବୁ ପ୍ରଦାନ କଲି, ତୁମେ ଏଇଟାକୁ ସବୁବେଳେ ଚିନ୍ତା କରେ, ବିମୃଷ୍ଟ ଏଇଟାକୁ ଚିନ୍ତା କରିବ, ବିମୃଷ୍ଟ ଅଶେଷଣ ଗଛେଷ। ତେଣୁ ଭଗବାନ ଅନ୍ତିମରେ କହିଲେଣି ଅର୍ଜୁନ ତୁମେ ଯୁଦ୍ଧ କର ବୋଲି, ଭଗବାନ କହିଲେ ତୁମେ ଯାହା ଚାହୁଁଛ ତୁମେ ତାହା କର, ତୁମେ ଯଦି ଚାହୁଁଛ ଯେ ସନ୍ନ୍ୟାସ ନେଇକରି ଭିକ୍ଷା କରି ଚଳିବ ତାହେଲେ ଯାଅ, କିଛି ଅସୁବିଧା ନାହିଁ। କିନ୍ତୁ ଅର୍ଜୁନ କହିଲେ, ପ୍ରଭୁ ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ ପ୍ରସାଦ ଆତ୍ମାୟାଚିତ ଚିତ୍ତୋସ୍ମି କଥ ସନ୍ଦେହ କରି ସେ ବଚନ ଦେବ। ପ୍ରଭୁ ଆପଣ ଯେଉଁ ମୋତେ ବଚନ ଦେଇ କଥା କହିଛନ୍ତି, ନିର୍ଦ୍ଦେଶ ଦେଇଛନ୍ତି ଯୁଦ୍ଧ କରିବା ପାଇଁ, ମୁଁ ସେଇଟା କରିବି। ଆପଣ ଅନ୍ତିମରେ ମୋତେ ନ କହିଲେ ମଧ୍ୟ ମୁଁ ଯୁଦ୍ଧ କରିବି, କାରଣ ବର୍ତ୍ତମାନ ମୋହ ନଷ୍ଟ ହୋଇଯାଇଛି। ଏବଂ ଭଗବତ ଗୀତାର ସେ ମନେ ରଖିଥିଲେ ନା ନାହିଁ, ଭଗବତ ଭଗବତ ଗୀତାରେ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ ବିମୃଷ୍ଟି ତ ଅଶେଷଣ, ଏଇଟାକୁ ସବୁବେଳେ ଚିନ୍ତା କରିବ। ଅର୍ଜୁନ ଚିନ୍ତା କରିଥିଲେ ନା ନାହିଁ, ଭାଗବତ ପ୍ରଥମ ସ୍କନ୍ଧ 15 ଅଧ୍ୟାୟରେ ତାହା ପ୍ରମାଣ ଅଛି। ଯେତେବେଳେ ଭଗବାନ ଅର୍ଜୁନ ଚାଲିଯାଇଛନ୍ତି 3-4 ମାସ ପାଖାପାଖି ଚାଲିଯାଇଛନ୍ତି ଦ୍ୱାରକାକୁ, ଏଣେ ଏଇ ଯେଉଁ ରହିଛି ହସ୍ତିନାପୁରରେ ସବୁ ବିଭିନ୍ନ ପ୍ରକାର ଅପଶକୁନ ଦେଖାହେଉଛି। ପ୍ରଥମ ସ୍କନ୍ଧ 14 ଅଧ୍ୟାୟରେ ଯୁଧିଷ୍ଠିର ମହାରାଜ ଭୀମକୁ ସେଠା କହୁଛନ୍ତି, ଭୀମ କଚିତ ପୁରେ ସୁଧର ମାୟା ସୁଖ ମାଷ୍ଟ ସୁଧ ଭଗବାନ ଅପି ଗୋବିନ୍ଦ ବ୍ରହ୍ମଣ୍ୟ ଭକ୍ତବତ୍ସଳ, ଭଗବାନ ଗୋବିନ୍ଦ ସେ ଠିକ୍ ଅଛନ୍ତି ତ, କାହିଁକି ଏତେ ସବୁ ଅପଶକୁନ ଦେଖାଯାଉଛି। ସେହି ସମୟରେ 3-4 ମାସ ପରେ ଯେତେବେଳେ ଅର୍ଜୁନ ଆସୁଛନ୍ତି, ଅର୍ଜୁନକୁ ଦେଖି ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, କ'ଣ କ'ଣ ଏମିତି ଏଭଳି ଅବସ୍ଥା ହେଇଛି। ଅର୍ଜୁନ କ'ଣ କ'ଣ କରିଛ? କି ଅଧର୍ମ କାର୍ଯ୍ୟ କଲ କି? କିଛି ଦାନ ଧର୍ମ ଦେଲନି କି? କି ତମର ପତନ ହେଇଗଲା କି? କ'ଣ କାହିଁକି ଏଭଳି ସବୁ ଦେଖାଯାଉଛି? ତମେ ଏଭଳି କାହିଁକି କଳା ପଡ଼ିଯାଇଛ? ଏଭଳି ଭାବରେ ଅର୍ଜୁନ କଥା କହିପାରୁନାହାନ୍ତି। ବିଭିନ୍ନ ପ୍ରଶ୍ନ ପଚାରିଲା ପରେ ଯୁଧିଷ୍ଠିର ମହାରାଜ ଅର୍ଜୁନ କହୁଛନ୍ତି, ପ୍ରଭୁ କଥା କହିପାରୁନାହାନ୍ତି, ମାନେ ସନ୍ତନ ଭାବରେ କହୁଛନ୍ତି, ଠିକ ଭାବରେ କହିପାରୁନାହାନ୍ତି। କହୁଛନ୍ତି ବଞ୍ଚିତ ମହାରାଜ ହରିଣା ବନ୍ଧୁରୂପୀଣ ଯେନ ବି ଆପଣ ତେଜ ଦେବ ବିସ୍ମାତନ ମହତ। ଏ ବଡ଼ ଭାଇ, ମୁଁ ବର୍ତ୍ତମାନ ବଞ୍ଚିତ ହେଇଯାଇଛି, କେତେ ବର୍ଷ ପରର କଥା ଏଇଟା? 35 ଇୟର୍ସ ନା ପ୍ରଭୁ? ଭଗବତ ଗୀତାର ଜ୍ଞାନ ଯେତେବେଳେ ଭଗବାନ ଦେଇଥିଲେ ସେତେବେଳେ ତାଙ୍କ ବୟସ ହେଇଥିଲେ 90 ବର୍ଷ। ତେଣୁ ତାର 35 ବର୍ଷ ପରେ ସେ ଏ ଧରାଧାମ ଛାଡ଼ିକି ଯାଇଛନ୍ତି। ତେଣୁ 35 ବର୍ଷ ପରର କଥା ଏଇଟା, 35 ବର୍ଷ ପରର କଥା। ତେଣୁ ଅର୍ଜୁନ କହୁଛନ୍ତି, ବଞ୍ଚିତ ମହାରାଜ ହରିଣା ବନ୍ଧୁ ରୂପେଣ ଯେନ ବି ଆପଣଙ୍କୁ ତେଜ ଦେବ ବିସ୍ମାତନ ମହତ। ଭାଇ କ'ଣ କହିବି, ମୁଁ ସେଇ ହରିଙ୍କ ଦ୍ୱାରା ବଞ୍ଚିତ ହେଇଯାଇଛି, ମୋତେ ସେ ଖାପି ଦେଇଛନ୍ତି। ତେଣୁ ଭଗବାନ ସହିତ ଯେଉଁ ତାଙ୍କର ଲୀଳା ଥିଲା 35 ବର୍ଷ ପୂର୍ବର କଥା ଘଟଣା ସବୁ ସେସବୁ ମନେ ପଡ଼ୁଛି। ତା ଭିତରେ ମଧ୍ୟ ଭଗବାନ ସବୁ ସେ ସଙ୍ଗ କରିଛନ୍ତି। ତେଣୁ ସେ କହୁଛନ୍ତି ଭଗବତ ଗୀତା ଏକାର ସଧ୍ୟାରେ ସେ କହିଛନ୍ତି, କିଭଳି ଭଗବାନ ଅର୍ଜୁନଙ୍କ ସହିତ ଲୀଳା କରୁଥିଲେ, ବିହାର ସଜ୍ୟାସନବୋଧନେଷୁ ଏକୋଥବାପ୍ୟସମୁଖ୍ୟଂ ତତ୍କ୍ଷାମୟତାମହମ ପ୍ରମେୟଂ। ଭଗବାନ ଏବଂ ଅର୍ଜୁନ ଗୋଟିଏ ଆସନରେ ସେ ଭୋଜନ କରୁଥିଲେ, ଗୋଟିଏ ଶଯ୍ୟାରେ ସ୍ନାନ କରୁଥିଲେ, ଥଟା ପରିହାସ ସବୁ ଚାଲିଥିଲା, ଅବହାସ ଥଟା ପରିହାସ ଚାଲିଥିଲା। ତେଣୁ ଏଭଳି ଯେଉଁ ଭଗବାନ ଲୀଳା ସେଇଟାକୁ ସେ କୁହାଯାଉଛି ଯେ ଗୀତା ଭଗବତା ଜ୍ଞାନ ଯତ୍ ସଂଗ୍ରାମ ବର୍ଦ୍ଧନୀ। ଭଗବାନଙ୍କର ଯେତେବେଳେ ସ୍ମରଣ କରୁଛନ୍ତି, ଭଗବାନ ଚାଲିଯାଇଛନ୍ତି, ଭଗବାନ ବିରହରେ ଭଗବାନ ସ୍ମରଣ କରୁଥିବା ବେଳେ ସେହି ସମୟରେ ତାଙ୍କ ଗୀତାର ଜ୍ଞାନ ପୁଣି ଉଦ୍ରେକ ହେଲା। ତେଣୁ ଗୀତା ଭଗବତା ଜ୍ଞାନ ଯତ୍ ସଂଗ୍ରାମ, ଯେଉଁଟା 35 ବର୍ଷ ତଳେ ମହାଭାରତ ଯୁଦ୍ଧରେ ସେ ଶ୍ରବଣ କରିଥିଲେ ଭଗବାନ ଠାରୁ, ସେ କାଳ କର୍ମ ତମର ଉଦ୍ଧମ, ଏ କାଳ ଦ୍ୱାରା ଯେଉଁ ହତା ହେଇଥିଲା ତାଙ୍କର ହତା ହେଇନଥିଲା, କାରଣ ସେ ସବୁ ଚିନ୍ତା କରୁଥିଲେ, ଭଗବତ ଗୀତାର ଜ୍ଞାନ ଅର୍ଜୁନ ଚିନ୍ତା କରୁଥିଲେ, ଜଣା କରୁଥିଲେ। ତେଣୁ ଭଗବାନ କହିଥିଲେ, ବିମୁଷ୍ୟ ଦଶିଛନ୍ତି, ତମେ ସବୁ ଚିନ୍ତା କରିବ। ତେଣୁ ଅର୍ଜୁନ ସବୁବେଳେ ମନେ ଭୁଲି ଯାଆନ୍ତି। ତେଣୁ କାଳ କର୍ମ ତମର ଉଦ୍ଧ, ଯେଉଁଟା କାଳ ଦ୍ୱାରା ଏଇ ଯେଉଁ ଅଭ୍ୟାସ ନକଲେ ଗୋଟେ ରୁଦ୍ଧ ହେଇଯିବା, ସେଇ ଭଗବତ ଗୀତାର ଜ୍ଞାନ ପୁନରାଧ୍ୟଗମ ବିଭୁ ପୁଣି ଥରେ ଅର୍ଜୁନ ସବୁ ମନେ ପକେଇଲେ, ତାଙ୍କୁ ସବୁ ସ୍ମରଣ ଆସିଲା। ତେଣୁ ଏଇ ଯେଉଁ ଶାସ୍ତ୍ର ସବୁ ରହିଛି, ଏଟାକୁ ଆମେ କିଛି କିଛି ଶ୍ଳୋକ ମନେ ରଖିବା କଥା। ଯେଉଁ ଭାଗବତର ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେଉଁ ତୃତୀୟ ଏବଂ ଚତୁର୍ଥ ଅଧ୍ୟାୟରେ ହରି ଭଗବାନ ହରିଙ୍କ ଲୀଳା ଗତରେ କହିଥିଲେ, ହରିକର ହରି ବିଷୟ କଥା, ହରିକର ସେବନ କଲେ କେମିତି ଜଣେ ସୁନ୍ଦର ହେଇଯାଏ ସେଥିରେ କୁହାଯାଇଛି। ପ୍ରଭୁପାଦ ମହାରାଜ କହିଛନ୍ତି, ଜଣେ ଅନ୍ତର୍ଗତ କିଛି ଶ୍ଳୋକ ମନେ ରଖିବେ, କାହିଁକି ନା ହରି ଏ ପୂର୍ବ ଜନ୍ମରେ ଥିଲେ, ଇନ୍ଦ୍ରଦୁମ୍ନ ରାଜା ଇନ୍ଦ୍ରଦୁମ୍ନ ଥିଲେ, ସେତେବେଳେ ସେ ସ୍ତୁତି କରୁଥିଲେ ଭଗବାନ, ପୂର୍ବ ଜନ୍ମର ସ୍ତୁତି ଭଗବାନ ପ୍ରଦାନ କଲେ, ସ୍ମୃତି ପ୍ରଦାନ କଲେ, ପୂର୍ବ ଜନ୍ମର ଯେଉଁ ସ୍ତୁତି କରିଥିଲେ ତାର ସ୍ମୃତି ପ୍ରଦାନ କଲେ। ତେଣୁ ଏହି ଜନ୍ମରେ ସେ ଭଗବାନଙ୍କୁ ଆରାଧନା କଲେ, ପୂର୍ବ ଜନ୍ମର ସ୍ତୁତି ସବୁ ମନେ ପଡ଼ିଲା ତାଙ୍କର। ତେଣୁ ପ୍ରଭୁପାଦ ମହାରାଜ ସେଥିରେ କହିଛନ୍ତି ଯେ ଏଇଟାକୁ ଆମେ ସବୁବେଳେ କିଛି ସ୍ମରଣ କରିବା କଥା, କିଛି ଅଭ୍ୟାସ କରିବା କଥା, ସବୁବେଳେ ଅଭ୍ୟାସ କରିବା କଥା। ତେଣୁ ଏଭଳି ଭାବରେ ଦୁଇଜେଇ କାଳୀନ ଚାହତା, ଯେତେ ଆମେ ଶାସ୍ତ୍ର ମନେଥିଲେ ମଧ୍ୟ, ଯେତେ ଶୋକ ମନେଥିଲେ ମଧ୍ୟ, ଯଦି ଅଭ୍ୟାସ ନ କରିବା ତାହେଲେ ପୁଣି ଭୁଲିଯିବା। ତେଣୁ ସମୟ ହେଲାଣି, ଦେହ ଲୋକବନ୍ଧୁଷୁ ମେଘେଷୁ ବିଦୁଷ ଚଳସ ଉଦା ସର୍ଜନ ଚକ୍ରୁ କାମିନ୍ୟ ପୁରୁଷେଷୁ ଗୁଣୀଭୂତ। ତେଣୁ ଏଇ ଶ୍ଳୋକଟି ଯେଉଁ କୁହାଯାଇଛି, ଯେମିତି ମେଘ ଯେ ବିଦ୍ୟୁତ ଗୋଟିଏ ମେଘରୁ ଆଉ ଗୋଟିଏ ମେଘକୁ ଚାଲିଯାଏ, ସେଇଭଳି ଭାବରେ ଯେଉଁମାନେ କୁଶ୍ଚେଳି, ଯେଉଁମାନେ ବେଶ୍ୟା ପ୍ରକୃତିର ବ୍ୟକ୍ତି ସେ ଲୋକମାନେ, ସେମାନେ ତାଙ୍କର ସ୍ୱାମୀ ଯଦିଓ ଅତ୍ୟନ୍ତ ଉନ୍ନତ ଗୁଣୀବାନ ହେଲେ ମଧ୍ୟ ସେମାନେ ତାଙ୍କ ସ୍ୱାମୀକୁ ତ୍ୟାଗ କରି ଅନେକକୁ ଯାଆନ୍ତି। ତେଣୁ ପ୍ରଭୁପାଦ ମହାରାଜ ଏ ଶ୍ଳୋକ ଭାବରେ କହୁଛନ୍ତି ଯେ ଜଣେ ବିବାହ କରୁଛନ୍ତି, ସ୍ୱାମୀର ପୁରୁଷର ସ୍ତ୍ରୀ ପ୍ରତି ସ୍ୱାଭାବିକ ଆକର୍ଷଣ ରହିଛି, ସ୍ତ୍ରୀର ସ୍ୱାମୀ ପ୍ରତି ସ୍ୱାଭାବିକ ଆକର୍ଷଣ ରହିଛି, ପୁରୁଷର ପ୍ରତି ସ୍ୱାଭାବିକ ଆକର୍ଷଣ ରହିଛି। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ପାଶ୍ଚାତ୍ୟ ଦେବକୁ ଯାଇଥିଲେ ସେତେବେଳେ ଆମେ ମଧ୍ୟ ଏବେ ଯାଇଥିଲୁ, ଆମେ ଦେଖୁଛୁ ବର୍ତ୍ତମାନ ଆମର ଏ ଧାରାକୁ ଆସିକି ମଧ୍ୟ ସେଇଭଳିଆ ଜୀବନଯାପନ କରୁଛନ୍ତି। କିନ୍ତୁ ପ୍ରଭୁପାଦ ମହାରାଜ ପାଇଁ ଅନ୍ତତଃ ପକ୍ଷେ ତୁମେ ଯଦି କୃଷ୍ଣ ଭାବନା ଗ୍ରହଣ କଲ ତୁମେ ବିବାହ ହିଁ ରୁହ, ବିନା ବିବାହରେ ଆଉଟସାଇଡ୍ ମ୍ୟାରେଜ ସେଇଟା ହେଉଛି ଅବୈଧ ସ୍ତ୍ରୀ ସଙ୍ଗେ। ତେଣୁ ଏଭଳି ଭାବରେ ଏହି ପ୍ରସାଦ ବର୍ଣ୍ଣନା କରାଯିବ, ଆମର ପାଇଁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ଦାୟୀ ଗୋପାଳନନ୍ଦେ ଜୟ ଶ୍ରୀ ଗୋପାଳ।
ବର୍ଷା ଋତୁର ଏ ଦ୍ୱାରା ଜ୍ଞାନ ସବୁ ଆସୁଛି। ପ୍ରକୃତି ବି ଗୋଟେ ଗୁରୁ ନା, ଚବିଶ ଗୁରୁ ଭିତରେ ଏ ପ୍ରକୃତି ବି ଗୋଟେ ଗୁରୁ ନା। ସବୁଠୁ ଆମେ ସିଧା କରିବା ଏ ବର୍ଷା ଋତୁରେ ମଧ୍ୟ ଆମେ ଗୁରୁ ଭଳି ସେଇଟା।